वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय।
श्रीमद् भगवद् गीता द्वितीय अध्याय श्लोक 14 मात्रा स्पर्शास्तु स्पर्शास्तु कुन्तेय्या शीतोष्णा सुखदुःखदा तितिक्षस्व भारत भारत। मात्रास्पर्शास्तु कौन्तेय शीतोष्णा सुखदुःखदा आगमा पायिनो नित्या तितिक्षस्व भारत। मात्रास्पर्शास्तु कौन्तेय
शीतोष्णा सुखदुःखदा
मात्रास्पर्शास्तु कौन्तेय शीतोष्णा
सुखदुःखदा
जीवा अनित्य अनित्य वा अस्थायी तान शेष रूप तितिक्षस्व सहिजबाकु चेष्टा कर भारत ए भरत वंशज। श्लोक अनुवाद श्रीमद् भक्तिवेदांत स्वामी प्रभुपाद महाराज द्वारा इंग्राजी और श्रीमद् गौरवानंद स्वामी महाराज द्वारा ओडिया। हे कुंती पुत्र सुख दुखर अस्थायी आविर्भाव एवं कालक्रमे से तिरभाव शीत और ग्रीष्म ऋतु भाई आसे और जाए। हे भरत वंशज से इंद्रिय भोग जात होंगे एवं व्यक्ति से विचलित न हो सेगुड़ सही जावा अभ्यास करवा उचित भावपूर्वक हो। कर्तव्य संपादन समय व्यक्ति को किपर अस्थायी सुख दुख को सहवाक पड़ो ता शिक्षा करवा उचित। वैदिक निर्देश अनुजाई व्यक्ति को बड़ी सका स्नान करपरिक माघ मस बड़ी सका स्नान करने से समय भारी शीत पड़ता है तथापि जो व्यक्ति धर्म निर्देश अनुसरण करता है से ये शीत सत्वे से समय स्नान करने को द्विधावत करे ना। ठीक से हीपरि एक स्त्री लोक ग्रीष्म ऋतु अर्थात मे और जून मसत खूब गरम पड़ता है से पाकशाला निया पाखे बस खाद्य प्रस्तुत करने निमित्त द्विधाबोध करे ना। জলবায়ু যেতে অস্বাচ্ছ অস্বাচ্ছন্দ হয়েছে তা সত্ত্বে কর্তব্যনিষ্ঠ ব্যক্তি নিজের কর্তব্য সম্পাদন করা উচিত। ঠিক সেইপরি যুদ্ধ করা ক্ষেত্রে ধর্মনীতি অটে এবং যদিও নীতি দৃষ্টি কোণী ব্যক্তি তার কোণী বন্ধু বা আত্মীয়স্বজন সাথী যুদ্ধ করা পড়ে তথাপি সে বিরত হওয়া উচিত নুহে। ব্যক্তি ধর্মনীতি মানে ধর্মনীতি মানে অনুসরণ করার পড়ব, কারণ তাদ্বারা সে জ্ঞান ভূমিকা উন্নীত হয়ে পড়ব। জ্ঞান ও ভক্তি বলে হি ব্যক্তি মায়া কবলরু উদ্ধার করেপার। এসবের অর্জুন যে দুইটি বিভিন্ন নামে সম্বোধন করা যাই তা বড় অর্থপূর্ণ অটে। তাঁর কৌঁচিয়া নামে সম্বোধন করা যা দ্বারা মা সম্পর্ক কৃষ্ণ সহ তাঁর যে রক্ত সম্পর্ক অ একথা সূচিত হচ্ছে এবং তাঁর ভারত বলে সম্বোধন করা দ্বারা পিতা সম্পর্ক তাঁর মহানতা সূচিত হচ্ছে। পিতা ও মাতা উভয় সম্পর্ক তাঁর বা অর্জুন যে এক বড় পরম্পরা রয়েছে এ সূচিত হচ্ছে যে উচ্চ বংশ সম্ভূত ও সুমহৎ পরম্পরার আসুথায় সে কর্তব্যনিষ্ঠ অটে, সে কদাপি কর্তব্য সম্পাদন ঘেড়া করব না। এ দৃষ্টি অর্জুন যুদ্ধের বিরত হওয়া উচিত নুহে। সর্বপ্রথমে আজ এই রবিবার কার্যক্রমে যোগ দিয়ে সমস্ত ভক্ত স্বজনবৃন্দ এবং মাতৃবৃন্দু আমি আমার ভক্তিবেদান্ত ইনস্টিট্যুট বুরুলা কেন্দ্র তরফ হার্দিক স্বাগত জনাচ্ছু। আপনার অনেক মাস অনেক বর্ষ ধরি এই সৎসঙ্গ কার্যক্রমে যোগ দৌঁছেন। সাধুসঙ্গ যে করছেন সাধুসঙ্গ ফল হচ্ছে সে ভগবান ভজন করবে। হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে। আমি অন্য মানুষ ভজন করছে, যে সাধুসঙ্গ করু না সে অন্য মানুষ ভজন বা অন্য মানুষ সেবা করছেন, কিন্তু যে সাধুসঙ্গ করছেন সে সাধুসঙ্গ করা দ্বারা যে জীবর যে প্রকৃত ধর্ম হচ্ছে ভগবান ভজন করা বা ভগবান সেবা করা। জীবের স্বরূপ হয় কৃষ্ণের নিত্য দাস, জীবর প্রকৃত স্বরূপ বা প্রকৃত ধর্ম হচ্ছে ভগবান সেবা করা। এই এই স্তরক আমি আসি পৌঁছুছে বা এই জ্ঞানের আমি উপস্থিত হচ্ছে সাধুসঙ্গ দ্বারা এইটা ফল হচ্ছে। এটা সাধুসঙ্গ আদৌ শ্রদ্ধা তত সাধুসঙ্গ তত ভজন ক্রিয়া। জনে সমস্ত কিছু না কিছু শ্রদ্ধা আছে, এমনকি কুকুর বিলেই মানুষের মধ্যে শ্রদ্ধা রয়েছে সমস্ত যে ভগবদ্গীতা সপ্তদশ অধ্যায়ে ভগবান কেছেন যে ত্রিবিধা ভবতী শ্রদ্ধা দেহিনাংসা স্বভাব যা সাত্বিকী রাজসী চৈব তামসী চিত্তাংশ। দেহিনাং সমস্ত জীব চৌরাশি লক্ষ প্রকার জীব সমস্ত কিছু না কিছু শ্রদ্ধা রয়েছে, ত্রিবিধা ভবতী এই তিন প্রকার শ্রদ্ধা রয়েছে। তেমন যেতে জীব অনেক খালি মনুষ্য মানুষ নয় সমস্ত জীবকর কিছু কিছু শ্রদ্ধা রয়েছে, কার সাত্বিক শ্রদ্ধা রয়েছে, কার রাজসিক শ্রদ্ধা রয়েছে, কার তামসিক শ্রদ্ধা রয়েছে। কারণ এই তিন গুণ ভৌতিক জগতের এই তিনোটি গুণের হি সমস্ত কার্য করছেন, পৃথিবীর পুটু আরম্ভ করি সমস্ত লোকের এই সমস্ত এই তিনোটি গুণ দ্বারা বন্ধেকি রয়েছেন। তেমন যে এই শ্রদ্ধা দ্বারা জনে সাধুসঙ্গ কু আগ্রহ প্রকাশ করছেন সে প্রকৃতরে বহু ভাগ্যবান জীব। তেমন আদৌ শ্রদ্ধা তত সাধুসঙ্গ যে এই শ্রদ্ধা দ্বারা আকর্ষিত হয়েকি কিছু কিছু সাধুসঙ্গ করছেন বা সৎসঙ্গ করছেন, সৎসঙ্গর ফল হচ্ছে সে ভজন করবে, ভগবান ভজন করবে, ভগবান সেবা করবে। ভগবান সেবা করলে কম হব না অনর্থ নিবৃত্তি। আমার অনেক জিনিস আমার হৃদয় রয়েছে যেটা আমার দরকার নাই, অদরকারী জিনিস সব রয়েছে, সব অনর্থ বলে কুযাচ্ছে। যে অনর্থ ফলরে আমি ভগবান দূরে যাচ্ছে, যেমনি অর্থ আপনার টঙ্কা দ্বারা আপনার যা চাহুচ্ছেন সে করেপারছেন, সেইভাবে ভাবে এই যে হৃদয়ের আমার যে অনর্থ রয়েছে তা দ্বারা আমার ইচ্ছা অনুসারে আমি আমার প্রকৃতির যা দরকার আমি সেটা পাইপার না। সে অনর্থরে আমি যদি সে অনর্থ চালি যাব হৃদয় সে অনর্থ চালি গেলে আমি ভগবান প্রতি আমার আকর্ষণ আসব, নিষ্ঠা আসব, ভগবান প্রতি আমার নিষ্ঠা আসুনি, কারণ আমার হৃদয়ের বহুত অনর্থ রয়েছে। ଏଇ ଅନର୍ଥ ଅନେକ ପ୍ରକାର ରହିଛି, ଚାରି ପ୍ରକାର ଅନର୍ଥ ରହିଛି। ତେଣୁ ଏଇ ଯେଉଁ ଅନର୍ଥ ଯେତେବେଳେ ଦୂର ହେବ ଭଗବାନ ଭଜନ ଦ୍ୱାରା, ତାପରେ ଆମେ ଆସ୍ତେ ଆସ୍ତେ ଭଗବତ ଭକ୍ତି ମାର୍ଗରେ ଅଗ୍ରସର ହେବା। ନିଷ୍ଠା, ରୁଚି, ଆସକ୍ତି, ଭାବ, ଏସବୁ ବିଭିନ୍ନ ସ୍ତର ରହିଛି। ଭକ୍ତିର ସାମଗ୍ର ସିନ୍ଧୁରେ ଶ୍ରୀ ରୂପ ଗୋସ୍ୱାମୀ ଏଇଟା ବର୍ଣ୍ଣନା କରିଛନ୍ତି। ତେଣୁ ଭଗବତ ପ୍ରେମ ସମସ୍ତଙ୍କ ହୃଦୟରେ ରହିଛି। କୃଷ୍ଣ ଚେତନା, ଏହା କୃଷ୍ଣ ଚେତନା ହେଉଛି, କୃଷ୍ଣ ଚେତନା ସମସ୍ତଙ୍କର ହୃଦୟରେ ରହିଛି। ପଶୁପକ୍ଷୀ ଆରମ୍ଭ କରି ସମସ୍ତଙ୍କ ହୃଦୟରେ ରହିଛି, କିନ୍ତୁ ବିଶେଷ ଭାବରେ ମନୁଷ୍ୟମାନଙ୍କର ଏଇ ଚେତନାଟା ଉନ୍ନତି ଲାଭ କରିବା ପାଇଁ ମନୁଷ୍ୟ ଜୀବନରେ ଆମକୁ ସେ ସୁଯୋଗ ମିଳିଛି। ତେଣୁ ଏଇ ସାଧୁସଙ୍ଗ ଦ୍ୱାରା ଏଇ ଚେତନାଟାକୁ ଆମର ଜାଗ୍ରତ କରିକିରି କୃଷ୍ଣ ଚେତନା ସ୍ତରକୁ ଆମେ ନେଇପାରିବା। ତେଣୁକରି ଯେଉଁମାନେ ବ୍ରହ୍ମାଣ୍ଡ ଭ୍ରମିତି କୋନ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବି, ଏଇ ବ୍ରହ୍ମାଣ୍ଡରେ ସମସ୍ତେ ଭ୍ରମଣ କରୁଛନ୍ତି। କେତେବେଳେ ବ୍ରହ୍ମା ହେଉଛନ୍ତି, କେତେବେଳେ ପୁଣି ପାତାଳ ଲୋକକୁ ଯାଉଛନ୍ତି, କେତେବେଳେ ବ୍ରହ୍ମ ଲୋକକୁ ଯାଉଛନ୍ତି, କେତେବେଳେ ପାତାଳ ଲୋକକୁ ଯାଉଛନ୍ତି। ସବୁଠାରୁ ଶ୍ରେଷ୍ଠ ଲୋକ ବୌଦ୍ଧିକ ଜାଗତରେ ହେଉଛି ବ୍ରହ୍ମ ଲୋକ, ଏବଂ ସବୁଠାରୁ ନିମ୍ନ ଲୋକ ହେଉଛି ପାତାଳ ଲୋକ। 14 ଲୋକ ରହିଛି ସବୁ ଲୋକରେ, ଅନେକ ଏଇଭଳି ଭାବରେ ଅନେକ ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ତେଣୁ ଏଇଭଳି ଭାବରେ ଏହି ରୂପେ ବ୍ରହ୍ମାଣ୍ଡ ଭ୍ରମିତ ପୋନ ଭାଗ୍ୟବାନ ଜୀବ, ଯେଉଁମାନେ ଭାଗ୍ୟବାନ ସେମାନେ ଏଇ ସାଧୁସନ କରିକିରି ଗୁରୁକୃଷ୍ଣ ପ୍ରସାଦ ବା ଭକ୍ତିଲତା ବିଜ, ସେମାନେ ଭକ୍ତିଲତା ପ୍ରାପ୍ତ ହୁଅନ୍ତି। ଯେଉଁ ଭକ୍ତିଲତା ଦ୍ୱାରା ସେମାନେ ଭଗବାନଙ୍କର ଭଜନ କରିପାରନ୍ତି, ନହେଲେ ଲୋକମାନେ ଜାଣନ୍ତିନି ଭଗବାନ କିଏ, ଆଉ ତାଙ୍କର କ'ଣ ଭଜନ କରିବେ। ସେମାନେ ହେଉଛନ୍ତି, ଇଏ ହେଉଛନ୍ତି ଭଗବାନ ବୋଲି ତାଙ୍କର ଭଜନ କରୁଛନ୍ତି, ସିଏ ଭଗବାନ ତାଙ୍କର ଭଜନ କରୁଛନ୍ତି, କିନ୍ତୁ ଭଗବାନଙ୍କୁ ସେମାନେ ଜାଣିପାରୁନାହାନ୍ତି। ଭଗବାନଙ୍କୁ ଜାଣିବା ହେଉଛି ବହୁତ କ୍ୱଚିତ ଲୋକ ଭଗବାନଙ୍କୁ ଜାଣନ୍ତି। ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧାଏ ଯଥତାମ ବି ସିଦ୍ଧାନାମ କଶ୍ଚିନ୍ ମାଂ ବ୍ୟତୀତ ତତ୍ତତ। ଭଗବତ ଗୀତା 7 ଅଧ୍ୟାୟ 3 ଶ୍ଳୋକରେ ଭଗବାନ କଥା କହିବେ। ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ଜାଣନ୍ତି। ତେଣୁ ଯିଏ ଭଗବାନଙ୍କୁ ଜାଣିବେ ସେ ନିଶ୍ଚିନ୍ତ ଭାବରେ ଭଗବାନଙ୍କୁ ଭଜନ କରିବେ। ଯିଏ ଭଗବାନଙ୍କୁ ଜାଣିନାହାନ୍ତି ସେମାନେ ଅନ୍ୟମାନଙ୍କର ଭଜନ କରିବେ। ଭଜନ କରିବାଟା ମଷ୍ଟ, ଇଏ ହେଉଛି ଜୀବନ ଧର୍ମ। ଯେମିତି ଲୁଣ, ଲୁଣର ଧର୍ମ ହେଉଛି ଲବଣତା, ଚିନିର ଧର୍ମ ହେଉଛି ମିଷ୍ଟତା, ସେଭଳିଆ ଜୀବର ଧର୍ମ କ'ଣ ନା ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। ସେ ଅନ୍ୟମାନଙ୍କର ସେବା କରିବ। ତାହେଲେ ଶ୍ରୀ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଏ ଭଗବାନ କଥା କହୁଥିଲେ। ତେଣୁ ସେଇଠି ଏଇ ପ୍ରସଙ୍ଗ ଯେତେବେଳେ ଆସିଲା, ସେତେବେଳେ ସେ କହିଲେ ଏଠି ଏମିତି, ସେଠି ତ ପାଶ୍ଚାତ୍ୟ ଜଗତରେ ସମସ୍ତେ ବହୁତ ଧନୀ ବ୍ୟକ୍ତି, ସେଠି ତ ଗରିବ ଘର ବକ୍ତ ସ୍ଥାନ ନାହିଁ। ଗରିବ ଲୋକ କହିଲେ ତାଙ୍କର କିଏ ନା ଯାହାର ଗୋଟିଏ କାର ଅଛି, ସେ ହେଉଛି ସବୁଠୁ ଗରିବ। ତେଣୁ ସେଠି ସମସ୍ତେ ବହୁତ ଧନୀ ବ୍ୟକ୍ତି, ବହୁତ ପ୍ରଭାବଶାଳୀ ବ୍ୟକ୍ତି ସେଠି ସବୁ ରହିଥିଲେ, ସେ କ୍ଲାସ୍ରେ ସବୁ ଆସିଥିଲେ ପ୍ରବଚନରେ। ପ୍ରଭୁପାଦ ମହାରାଜ କହିଲେ ଏଠି ଏମିତି କିଏ ଅଛି କହିପାରିବେ ଯେ ମୁଁ କାହାର ସେବା କରୁନି। ସମସ୍ତେ କିଛି ନା କିଛି କାହାର ସେବା କରୁଛନ୍ତି, ପଶୁ ପକ୍ଷୀଠାରୁ ଆରମ୍ଭ କରିକି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ କାହାର ନା କାହାର ସେବା କରୁଛନ୍ତି। କିନ୍ତୁ ସେହି ସେବା ଯେତେବେଳେ ଭଗବାନଙ୍କ ପ୍ରକୃତି ଆଡ଼କୁ ଉନ୍ମୁଖ ହୁଏ, ଭଗବାନ ପ୍ରତି ହୁଏ ସେହି ସେବାଟି, ସେତେବେଳେ ଆମେ ପ୍ରକୃତ ସ୍ଥିତିରେ ରହୁଛେ, ଏବଂ ସେଇଠି ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା। ତେଣୁ ଏଇ ସାଧୁ ସଙ୍ଗରେ ଏଇ ଯେଉଁ ଭଜନ କ୍ରିୟା ରହିଛି, ଆମେ ସେଥିପାଇଁ ଆପଣମାନଙ୍କୁ ଭଗବାନଙ୍କର ନାମ କୀର୍ତ୍ତନ ଶ୍ରବଣ କରାଇଲୁ, କେମିତି ନାମ ଜପ କରିବାକୁ ପଡ଼ିବ ନିତ୍ୟମ ଭା, ଇଏ ହେଉଛି କଳିଯୁଗର ଯୁଗଧର୍ମ ହେଉଛି ଭଗବାନଙ୍କର ନାମ କୀର୍ତ୍ତନ। ହରେ ନାମ ହରେ ନାମ ହରେ ନାମେବ କେବଳମ କଳୋ ନାସ୍ତେବ 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 ଗତିରନାଥ, ଜୋର ଦିଆଯାଇଛି ଭଗବାନଙ୍କର ନାମ ଛଡ଼ା। ଆପଣ ଭାବୁଥିବେ ଅନ୍ୟ କିଛି, କିଏ ସାଧାରଣ ଲୋକମାନେ ଭାବୁଥିବେ ଭଗବାନ ନାମ ଛଡ଼ା ଅନ୍ୟ କିଛି ମାର୍ଗରେ ଅର୍ପଣ କଲେ କ'ଣ ହେବନି, ମାର୍ଗ ଧରିଲେ ହେବନି, ଧ୍ୟାନ କଲେ କ'ଣ ହେବନି, ଅଷ୍ଟାଙ୍ଗ ଯୋଗ କଲେ କ'ଣ ହେବନି। ସେଇଥିପାଇଁ 3 କୁହାଯାଇଛି, ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି, ହରେ ନାମ ପୁଣି ଆଉ ଥରେ ହରେ ନାମ ପୁଣି ଆଉ ଥରେ ହରେ ନାମ 3 କୁହାଯାଇଛି, ଜୋର ଦିଆଯାଇଛି। ହରେ ନାମ ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ କଳିଯୁଗରେ। ସେଥିପାଇଁ ନାସ୍ତେବ 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 3 ନାସ୍ତିବାଚକ ଭାବରେ କୁହାଗଲା, ଅସ୍ଥିବାଚକ ଭାବରେ 3 କୁହାଗଲା, ପୁଣି ନାସ୍ତିବାଚକ ଭାବରେ 3 କୁହାଗଲା, ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କୌଣସି ଉପାୟ ନାହିଁ, କେବଳ ନାସ୍ତେବ 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 ଗତିରନାଥ। ତେଣୁ ଆପଣମାନେ ଭଗବାନଙ୍କର ନାମ କେମିତି, ଯେଉଁ ପ୍ରତି ଯୁଗରେ ପୁଣି ବିଭିନ୍ନ ତାରକ ବ୍ରହ୍ମ ନାମ ରହିଛି, ସତ୍ୟଯୁଗରେ ତାର ବ୍ରହ୍ମ ନାମ ଥିଲା ନାରାୟଣ ପରାବେଦା, ନାରାୟଣ ପରାକ୍ଷରା, ନାରାୟଣ ପରାମୁକ୍ତି, ନାରାୟଣ ପରାଗତି। ତ୍ରେତା ଯୁଗରେ ତାର ବ୍ରହ୍ମ ନାମ ଥିଲା ରାମ ନାରାୟଣ ଅନନ୍ତ ମୁକୁଦ ମଧୁସୂଦନ କୃଷ୍ଣ କେଶବ କଂସାର ହରେ ବୈକୁଣ୍ଠ ଭାବନ। ଦ୍ୱାପର ଯୁଗରେ ଥିଲା ହରେ ମୁରାରେ ମଧୁକୈଟ ବାହାରେ ଗୋପାଳ ଗୋବିନ୍ଦ ମୁକୁନ୍ଦ ସୋରେ ଜଗେଶ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟମାନ ଜଗଦୀଶ ରକ୍ଷା। ତେଣୁ କଳିକାଳରେ ସେଭଳି ଭାବରେ ତାର କ'ଣ ମନ୍ତ୍ର ହେଉଛି ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏ ବିଭିନ୍ନ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, କଳିସନ୍ତନୀ ଉପନିଷଦରେ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି ଯେ ଇତି ଷୋଡ଼ଶତମ ନାମ, ଏ ଯେଉଁ ମହାମନ୍ତ୍ର ଆମେ କହୁଛେ ଏ ଯେଉଁ ଷୋହଳଟି ନାମ, ଏ ନାମ ଦ୍ୱାରା କଳି କଳ୍ମଶ ନାଶନ। କଳିଯୁଗରେ ବହୁତ ପ୍ରକାର ଦୋଷ ରହିଛି, ତେଣୁ ଏ ସମସ୍ତ ଦୋଷକୁ ନାଶ କରିବେ ଏଇ ଭଗବାନଙ୍କ ନାମ। ଏବଂ ନାତ୍ର ପରତର ଉପାୟ ଅନ୍ୟ କୌଣସି ଉପାୟ ଥାଇପାରେ ନା? ନା, ଅନ୍ୟ କୌଣସି ଉନ୍ନତର ଉପାୟ ନାହିଁ। ନା କୋଉଠି ନାହିଁ? ନା ସର୍ବବେଦେଷୁ, ସମସ୍ତ ବେଦ ଯଦି ଆମେ ଅଧ୍ୟୟନ କରିବା, ଯେତେ ଋକ୍ ସାମ ଯଜୁ ଅଥର୍ବ, ଯେତେ ପୁରାଣ ଅଛି, ଯେତେ ଉପନିଷଦ ଅଛି, ଯେତେ ଶାସ୍ତ୍ରୀୟ ବୈଦିକ ଶାସ୍ତ୍ର ସବୁ ରହିଛି, ସମସ୍ତ ବେଦକୁ ଇତିହାସ, ମହାଭାରତ ମଧ୍ୟ ଇତିହାସରେ ଯାଉଛି, ଏସବୁ ପଞ୍ଚମ ବେଦ ବୋଲି କୁହାଯାଉଛି। ଇତିହାସ ପୁରାଣ ପଞ୍ଚମ ବେଦ ଉଚ୍ଚତି, ଏ ସମସ୍ତ ବେଦ ଯଦି ଅଧ୍ୟୟନ କରିବା ତାହେଲେ ଆଠରୁ ଆଉ ଅନ୍ୟତର କିଛି ଉପାୟ, ଉନ୍ନତର ଉପାୟ କିଛି ନାହିଁ। ତେଣୁକରି ଆପଣମାନଙ୍କୁ ଆମେ ଭଗବାନଙ୍କର ନାମ କେମିତି ଜପ କରାଯିବ ସେ ବିଷୟରେ ସୂଚନା ଦେଲୁ। ତେଣୁ ବର୍ତ୍ତମାନ ଆମେ ଏଇ ଭଗବାନଙ୍କ ନାମ ଯେଉଁ ରହିଛି, ଏଇ ଭଗବାନଙ୍କ ନାମର କ'ଣ ତାର ରହିଛି, ତାର ଅର୍ଥ କ'ଣ? ସେ ନାମ ଯେଉଁ ମହାମନ୍ତ୍ର ଯେଉଁ ଉଚ୍ଚାରଣ କଲେ, ସେ ହେଉଛି ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ। ସେଇ ନାମ ତତ୍ତ୍ୱ ସେଇ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଏ ଭଗବତ ଗୀତା ହେଉଛି ପ୍ରାଥମିକ ଜ୍ଞାନ ପ୍ରଦାନ କରୁଛି, ପ୍ରାଥମିକ ଜ୍ଞାନ। ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ହାଇସ୍କୁଲ ଷ୍ଟଡି, ଯେମିତି ପିଲାମାନେ ପ୍ରଥମେ ସ୍କୁଲରେ ପଢ଼ୁଛନ୍ତି, ହଁ ପ୍ରଥମେ ଅଆ ଶିଖୁଛନ୍ତି, ତାପରେ ଅନ୍ୟାନ୍ୟ ସବୁ ଗଣିତ ଇତ୍ୟାଦି ସବୁ ଶିକ୍ଷା କରୁଛନ୍ତି। ସେହିଭଳି ଭାବରେ ବୈଦିକ ଶାସ୍ତ୍ରର ପ୍ରାଥମିକ ଜ୍ଞାନ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଭଗବତ ଗୀତା ହେଉଛି ମହାଭାରତର ଗୋଟିଏ ଲକ୍ଷ ଶ୍ଳୋକରୁ 700 ଶ୍ଳୋକ, ସେଇ ଲକ୍ଷ ଶ୍ଳୋକ ଭିତରେ ହିଁ ଭଗବତ ଗୀତା ରହିଛି। ମହାଭାରତ ଯେଉଁମାନେ ବେଦ ଅଧ୍ୟୟନ କରିପାରିବେ ନାହିଁ ସେମାନଙ୍କ ପାଇଁ ମହାଭାରତ ରଚନା କରାଯାଇଛି। ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁନାଂ ତ୍ରୟୀନ ଶ୍ରୁତି ଗୋଚରା ଇତି ଭାରତ ଆଖ୍ୟାନମ କୃପା ମୁନିନା କୃତମ। ବେଦ ଉପନିଷଦ ଇତ୍ୟାଦି ସମସ୍ତେ ଯେଉଁମାନେ ବ୍ରାହ୍ମଣ ନୁହନ୍ତି ସେମାନେ ସେସବୁ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ନୁହନ୍ତି, ତେଣୁ ସେମାନଙ୍କ ପାଇଁ, ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସେମାନେ କୃପା କୃପା କରିକି ବ୍ୟାସଦେବ ଏଇ ଭାରତ ଆଖ୍ୟାନ ମହାଭାରତ ରଚନା କଲେ। ମହାଭାରତରେ ଯେଉଁ ସାର ରହିଛି, ଲକ୍ଷେ ଶ୍ଳୋକ ଯେଉଁ ରହିଛି, ତା ଦେହରୁ ସାର ହେଉଛି ଭଗବତ ଗୀତା। ସର୍ବୋପନିଷଦ ଗାଭ ଦୁଗ୍ଧା ଗୋପାଳ ନନ୍ଦନ ପାର୍ଥବତ୍ସା ସୁଧିଭକ୍ତା ଦୁଗ୍ଧଂ ଗୀତା ମୃତମ। ସମସ୍ତ ଉପନିଷଦକୁ ଯଦି ଗୋଟେ ଗାଈ ସହିତ ତୁଳନା କରାଯିବ, ତାର ଯେଉଁ କ୍ଷୀର ଯେଉଁ ଦୁଗ୍ଧ ରହିଛି ଗୋରସ ଯେଉଁଟା, ସେ ହେଉଛି ଭଗବତ ଗୀତା। ଏଇ 700 ଶ୍ଳୋକରେ ସାର ଜିନିଷଟା ବର୍ଣ୍ଣନା, ଭଗବାନ ସବୁକିଛି କରିପାରିବେ, ଗୋଟିଏ ସମସ୍ତ ବୈଦିକ ଶାସ୍ତ୍ରକୁ ଗୋଟିଏ ଅକ୍ଷର ମଧ୍ୟ ପ୍ରକାଶ କରିପାରିବେ। ପ୍ରଣବ ସର୍ବବେଦେଷୁ, ଓଙ୍କାର, ଓଙ୍କାରରେ ସମସ୍ତ ଜ୍ଞାନ ରହିଛି, ସମସ୍ତ ବେଦ ରହିଛି। ଯେମିତି ଗୋଟେ ବିରାଟ ବଟବୃକ୍ଷର ଗୋଟିଏ ଛୋଟ ମଞ୍ଜିରେ ସେ ବଟବୃକ୍ଷଟି ରହିଛି, ସେଭଳି ଭାବରେ ସମସ୍ତ ବୈଦିକ ଜ୍ଞାନକୁ ଓଙ୍କାରରେ ବା ଗୋଟିଏ ଅକ୍ଷରରେ ଭଗବାନ ପ୍ରକାଶ କରିପାରୁଛନ୍ତି। ସେଭଳି ଭାବରେ ତାକୁ ବିସ୍ତାର କଲେ ପ୍ରଣବେତେ ଯେଇ ଅର୍ଥ ସେଇ ଗାୟତ୍ରୀ ସେଇ ହର, ଏଇ ପ୍ରଣବକୁ ଯେତେବେଳେ ବିସ୍ତାର କରାଯାଉଛି ସେ ଗାୟତ୍ରୀରେ ପରିଣତ ହେଉଛି। ଓଂ ଭୂର୍ଭୁବଃ ସ୍ୱଃ ତସ୍ୟ ବିଦୁର୍ଭରେଣ୍ୟମ୍ ଭର୍ଗଦେବସ୍ୟ ଧିମହି ଧିୟୋ ନ ପ୍ରଚୋଦୟାତ୍, ଗାୟତ୍ରୀ। ପୁଣି ଗାୟତ୍ରୀ ଯେଇ ଅର୍ଥ ସେଇ ଅର୍ଥ ଚତୁଶ୍ଳୋକୀ ଭାଗବତେ ବିବଲିଆ କର, ଭାଗବତମରେ ଚତୁଶ୍ଳୋକୀ ଭାଗବତମ ରହିଛି, ଭଗବାନ ବ୍ରହ୍ମାଙ୍କୁ ସେ ଜ୍ଞାନ ପ୍ରଦାନ କରିଛନ୍ତି, ସେଇଟାକୁ ତାକୁ ବିସ୍ତାର କରାଯାଇଛି, ଗାୟତ୍ରୀକୁ ବିସ୍ତାର କରାଯାଇଛି। ତ ତେଣୁ ଭଗବତ ଗୀତାରେ ସେଇ ସମସ୍ତ ଜ୍ଞାନକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବତ ଗୀତା ଯେଉଁ ମହାଭାରତର ଯେଉଁ ଭୀଷ୍ମ ପର୍ବ ରହିଛି, ମହାଭାରତର 18 ପର୍ବ ରହିଛି, ଯେ ଭୀଷ୍ମ ପର୍ବର 25-42 ଏଇ 18 ଅଧ୍ୟାୟରେ ଏଇ ଭଗବତ ଗୀତା ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଭଗବତ ଗୀତାରେ ଭଗବାନ ସମସ୍ତେ କିଛି ଜ୍ଞାନ ପ୍ରଦାନ କରୁଛନ୍ତି, ଭଗବାନଙ୍କ ସମସ୍ତ ଜ୍ଞାନ ପୂର୍ଣ୍ଣ ଭାବେ ପ୍ରାପ୍ତ ହେବା। ଏ ମହାମନ୍ତ୍ର ଜପ କରୁଛେ, ଏ ମହାମନ୍ତ୍ରର ଅର୍ଥ କ'ଣ ଜାଣିବା ପାଇଁ ହେଲେ ଆମେ ଏଇ ଭଗବତ ଗୀତା, ଶ୍ରୀମଦ୍ ଭାଗବତମ୍, ଚୈତନ୍ୟ ଚରିତାମୃତ ଏସବୁ ଅଧ୍ୟୟନ କଲେ ବା ଶ୍ରବଣ କଲେ ଆମେ ଭଗବାନଙ୍କର ବିଷୟରେ ଜାଣିପାରିବା। ତେଣୁ ଭଗବତ ଗୀତାର ଯେଉଁ 18 ଅଧ୍ୟାୟ ରହିଛି, ଆମେ ପ୍ରଥମ ଅଧ୍ୟାୟ ହେଉଛି ଅର୍ଜୁନ ବିଷାଦ ଯୋଗ। ଅର୍ଜୁନ ଯେତେବେଳେ ଦେଖିଦେଉଛନ୍ତି ନିଜ ପକ୍ଷ ପାଣ୍ଡବ ପକ୍ଷ ଏବଂ ପରପକ୍ଷ ଯେଉଁ କୌରବ ପକ୍ଷ ରହିଛନ୍ତି, ତାଙ୍କର ସୈନ୍ୟକୁ ଦେଖିକି ତାଙ୍କର ବିଷାଦ ଆସିଯାଇଛି। ପ୍ରଥମ ଅଧ୍ୟାୟରେ ସେ ବିଷୟ ବର୍ଣ୍ଣନା କରାଯାଇଛି। ତେଣୁ ସେ ବିଷାଦଗ୍ରସ୍ତ, ବିଷାଦଗ୍ରସ୍ତ ପ୍ରକୃତି ତାଙ୍କର ହେବା କଥା ନୁହଁ, ଏ ଭଗବାନଙ୍କର ବ୍ୟବସ୍ଥାରେ ସେ ବିଷାଦଗ୍ରସ୍ତ ହୋଇଯାଇଛନ୍ତି, ଯାହାଫଳରେ କି ସେ ଏଇ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଦାନ କରିବେ। ଭଗବାନ ଏଇ ଜ୍ଞାନ ଆମମାନଙ୍କୁ ପ୍ରଦାନ କରିବା ପାଇଁ, ଅର୍ଜୁନ ଯେ ଜାଣିନାହାନ୍ତି ତା ନୁହଁ, ଅର୍ଜୁନ ସବୁକିଛି ଜାଣିଛନ୍ତି, କାରଣ ଭଗବାନଙ୍କର ସେ ହେଉଛନ୍ତି ନିତ୍ୟ ପାର୍ଷଦ, ତାଙ୍କୁ ସବୁ ଜ୍ଞାନ ଭଗବାନ ତାଙ୍କ ହୃଦୟ ଭିତରେ ପ୍ରଦାନ କରିପାରିବେ, ତାଙ୍କୁ ଏମିତି ବାହାରୁ କହିବା ଦରକାର ନାହିଁ। କିନ୍ତୁ ଏଇ ଭଗବତ ଗୀତା ଜ୍ଞାନ ଯେଉଁ ଭଗବାନ ଦେଇଛନ୍ତି, ଇଏ ଆମମାନଙ୍କ ପାଇଁ ଦେଇଛନ୍ତି। ଭଗବାନ ଯେତେବେଳେ ଆସନ୍ତି 3 କାର୍ଯ୍ୟ କରନ୍ତି, ପରିତ୍ରାଣାୟ ସାଧୁନା, ବିନାଶାୟ ଚ ଦୁଷ୍କୃତାମ୍, ଧର୍ମ ସଂସ୍ଥାପନାର୍ଥାୟ, ଧର୍ମ ସ୍ଥାପନ କରନ୍ତି। ଇଏ ଭଗବତ ଗୀତା ହେଉଛି ଭାଗବତ ଧର୍ମ, ଧର୍ମ ସଂସ୍ଥାପନ ଯେଉଁ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ, ସେ ଧର୍ମ କ'ଣ ଅନ୍ତିମରେ ସେଇଟା କହିବେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମିକଂ ଶରଣଂ ବ୍ରଜ, ଇଏ ହେଉଛି ଧର୍ମ, ଇଏ ହେଉଛି ଭଗବତ ଧର୍ମ, ଇଏ ହେଉଛି ପ୍ରକୃତ ଧର୍ମ, ଭଗବାନଙ୍କ ଶରଣରେ ଯିବା ହିଁ ପ୍ରକୃତ ଧର୍ମ। ଆଉ ସବୁ ଯେତେ ଧର୍ମ ବିଷୟରେ ବର୍ଣ୍ଣନା କରାଯିବ, ବର୍ଣ୍ଣାଶ୍ରମ ଧର୍ମ, ଧ୍ୟାନ ଧର୍ମ, ଯୋଗ ଧର୍ମ, ଏସବୁ ବିଭିନ୍ନ ପ୍ରକାର ଧର୍ମ ବିଷୟରେ ଭଗବାନ କହିବେ, କିନ୍ତୁ ଅନ୍ତିମରେ କହିବେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମିକଂ ଶରଣଂ ବ୍ରଜ। ତେଣୁ ଭଗବାନଙ୍କର ଶରଣରେ ଯିବା ହିଁ ପ୍ରକୃତ ଧର୍ମ, ଆଉ ସବୁ ହେଉଛି ତଥାକଥିତ ଧର୍ମ, ଏ ପ୍ରକୃତ ଧର୍ମ ନୁହଁ। ପ୍ରକୃତ ଧର୍ମ ହେଉଛି ଭଗବାନଙ୍କ ଶରଣରେ ଯିବା, ଭଗବାନଙ୍କ ଶରଣରେ ଯିବା ଅର୍ଥ ଏଇ ନାମ ଜପ କରିବା, ଭଗବାନଙ୍କର କଥା ଶ୍ରବଣ କରିବା, ଭଗବାନଙ୍କର କଥା କୀର୍ତ୍ତନ କରିବା, ଭଗବାନଙ୍କ କଥା ସ୍ମରଣ କରିବା, ଭଗବାନଙ୍କ ନାମ ସ୍ମରଣ କରିବା ବା ନାମ କୀର୍ତ୍ତନ କରିବା, ଏଇଭଳି ଭାବରେ ଯେଉଁ 9 ଅଙ୍ଗ ରହିଛି ଭକ୍ତିର, ସେଇ 9 ଅଙ୍ଗକୁ ଯାଜନ କରିବା ହେଉଛି, ଇଏ ହେଉଛି ପ୍ରକୃତ ଧର୍ମ। ତେଣୁ ସେଇ ଧର୍ମକୁ ବିସ୍ତାର ଭାବରେ ଭଗବାନ ବର୍ଣ୍ଣନା କରୁଛନ୍ତି। ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରିବେ। ଯେଉଁ ଅର୍ଜୁନ ଯେଉଁ ବିଷାଦଗ୍ରସ୍ତ ହେଇଛନ୍ତି, ଭଗବାନଙ୍କର କହିବାର ଉଦ୍ଦେଶ୍ୟ ହେଉଛି ଯେ ତମର ବିଷାଦଗ୍ରସ୍ତ ହେବା ଦରକାର ନାହିଁ, ତମ ଅଜ୍ଞାନ ଯୋଗୁଁରୁ ଏଇଟା ବିଷାଦଗ୍ରସ୍ତ ହେଇପାରିଛ। ତେଣୁ ସେ ପ୍ରଥମେ କହୁଛନ୍ତି ଅଶୋଚ୍ୟାନ ଅନୁଶୋଚ ପ୍ରଜ୍ଞା ବା ଆଦାଂଶ ଭାଷ ସେ ଗଦାଶୁ ନ ଗଦାଶୁ ସ ନା ଅନୁଶୋଚନ୍ତି ପଣ୍ଡିତା। ତେଣୁ ବହୁତ ପଣ୍ଡିତପୂର୍ଣ୍ଣ କଥା କହୁଛୁ, ଯେଉଁ ପ୍ରକୃତରେ ଯେଉଁମାନେ ଏଇ ଭାଗବତ ଜ୍ଞାନ ଜାଣିନାହାନ୍ତି, ପ୍ରକୃତ ଜ୍ଞାନ ପ୍ରକୃତ ଧର୍ମ ବିଷୟରେ ଜାଣିନାହାନ୍ତି, ସେମାନେ କହିବେ ଅର୍ଜୁନ ଯାହା କହୁଛନ୍ତି ବହୁତ ବହୁତ ବଢ଼ିଆ କଥା କହୁଛନ୍ତି, ବହୁତ ଜ୍ଞାନୀ ବ୍ୟକ୍ତି ସେ, ବହୁତ ଉନ୍ନତ ବ୍ୟକ୍ତି, ଏଭଳି କହିବେ। ଯେଉଁମାନେ ଭଗବତ ଧର୍ମ ଜାଣିନାହାନ୍ତି ସେମାନେ ଅର୍ଜୁନଙ୍କ କଥା ବି ପସନ୍ଦ କରିବେ, ଭଗବାନଙ୍କୁ ବିରୋଧ କରିବେ, କହିବେ ଭଗବାନ ତାଙ୍କୁ ହିଂସା ଶିଖାଉଛନ୍ତି, ଯୁଦ୍ଧ କରିବାକୁ ଶିଖାଉଛନ୍ତି, ସେମାନେ ପ୍ରକୃତ ଧର୍ମବିତ୍ ନୁହନ୍ତି, ପ୍ରକୃତ ଅର୍ଜୁନଙ୍କର ମୋହ ଦୂର ହୋଇଯାଇଛି। ଯେଉଁମାନେ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେବେ ସେମାନେ କହିବେ କରିସେ ବଚନମ୍ ତବ, ଅର୍ଜୁନ 18 ଅଧ୍ୟାୟରେ ଭଗବାନଙ୍କୁ ସେ କଥା କହିବେ, ଭଗବାନ ଯଦି ପଚାରିବେ ମୁଁ ତମକୁ ସବୁ ଜ୍ଞାନ ଦେଇଦେଲି, କଚିତ ଏ ତମ ଶ୍ରୁତ ପାର୍ଥ ତୋୟା କେଗ୍ରଣ ଚେତସା କଚିତ ଅଜ୍ଞାନ ସମୂହ ପ୍ରଣସ୍ତ ଧନଞ୍ଜୟ, ତମର ଅଜ୍ଞାନ ଦୂର ହେଲା ନା ନାହିଁ, ମୁଁ ସମସ୍ତ ଜ୍ଞାନ ତମକୁ ପ୍ରଦାନ କଲି। ଆଚାର୍ଯ୍ୟମାନେ କହୁଛନ୍ତି ଯେ ଏଇ ଯେଉଁ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଦାନ କଲେ ଯୁଦ୍ଧ କ୍ଷେତ୍ରରେ ପ୍ରଦାନ କରିଛନ୍ତି, ଆମର ଏଭଳି ମନ୍ଦିରରେ ବସିକିରି ଆରାମରେ ସେ କହିନାହାନ୍ତି, ଯୁଦ୍ଧ କ୍ଷେତ୍ରରେ ଦୁଇପଟ ସୈନ୍ୟ ରହିଛନ୍ତି, ଜଣେ ଅନ୍ୟ ଜଣଙ୍କୁ ମାରିଦେବାକୁ ବସିଛି, ଜୀବନରେ ମାରିଦେବା ପାଇଁ ବସିଛନ୍ତି, ଶସ୍ତ୍ର ସବୁ ବହୁତ ଧୁରନ୍ଧର ସବୁ ସୈନ୍ୟମାନେ ସବୁ ଅଛନ୍ତି, ଏଗାର ଅକ୍ଷୁଣୀ ସୈନ୍ୟ କୌରବମାନଙ୍କ ପକ୍ଷରେ, ପାଣ୍ଡବମାନଙ୍କ ପକ୍ଷରେ ସାତ ଅକ୍ଷୁଣୀ ସୈନ୍ୟ, ଅନ୍ୟ ଜଣେ ଅନ୍ୟ ଜଣଙ୍କୁ ମାରିବା ପାଇଁ ବସିଛି, ସେଇ ପରିସ୍ଥିତିରେ ଜଣେ କିଭଳି ଶୁଣିପାରିବ? ଏଭଳି ଟେନସନ୍ ରହିଛି ଚାରିଆଡ଼େ, କେତେବେଳେ ଜୀବନ ଚାଲିଯିବ? ଯେତେବେଳେ କୌରବମାନଙ୍କ ପକ୍ଷର ପାଣ୍ଡବମାନଙ୍କ ପକ୍ଷ ଯେତେବେଳେ ଶଙ୍ଖନାଦ କରୁଛନ୍ତି, ସେତେବେଳେ କୌରବମାନଙ୍କୁ କୁହାଯାଏ ହୃଦୟ ବିଦାର ହେ ପାଞ୍ଚଜନ୍ୟ ଋଷିକେଶ ଦେବଦତ୍ତଂ ଧନଞ୍ଜୟ କୌଣ୍ଡ୍ରଂ ଦଧ୍ମ ମହାଶଙ୍କ ଭୀମ କର୍ମା ବୃକୋଦର, ଏମାନେ ସବୁ ଯେତେବେଳେ ଶଙ୍ଖନାଦ କରୁଛନ୍ତି, ସଘୋଷ ଧାର୍ତ୍ତରାଷ୍ଟ୍ରାଣ ହୃଦୟାନି ବେଦାରାୟ, ସେ କେବଳ ଶବ୍ଦ ଶୁଣିକିରି ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଶହେ ପୁତ୍ର ଦୁର୍ଯ୍ୟୋଧନ ଆଦି ଯେତେ ସହିଛନ୍ତି, ତାଙ୍କ ହୃଦୟ ବିଦାରଣ ହୋଇଯାଇଛି। ତେଣୁ କେଉଁଭଳି ପରିସ୍ଥିତି, ଭୟାନକ ପରିସ୍ଥିତି ଚିନ୍ତା କରନ୍ତୁ, ଆମର ଯେଉଁ କାରଗିଲ ଯୁଦ୍ଧ ହେଉଥିଲା, କାରଗିଲ ଯୁଦ୍ଧ ସମୟରେ ଯେଉଁ ଭାରତ ପକ୍ଷ ପାକିସ୍ତାନ ସପକ୍ଷ ଯେଉଁ ରହିଥିଲେ, କେମିତି ତାଙ୍କର ମାନସିକ ଅବସ୍ଥା କେମିତି ଥିବ? ନିଶ୍ଚିନ୍ତ ଭାବରେ ଏମିତି ମନ୍ଦିର ଭିତରେ ବସିକି ଶୁଣିଲା ଭଳିଆ ହେଇନଥିବ ତାଙ୍କର। ତେଣୁ ସେଇ ପରିସ୍ଥିତିରେ ଭଗବାନ ଜ୍ଞାନ ଦେଇଛନ୍ତି, ସବୁ ସମସ୍ତ ଜ୍ଞାନ ଦେଇଛନ୍ତି। ତେଣୁ ଦେଇସାରିକି ଅନ୍ତିମରେ ଭଗବାନ ପଚାରୁଛନ୍ତି, କଚିତ ଏତ ସୁତା ପାର୍ଥ ତୋୟା କେ ଗ୍ରାଣ୍ଟ ସାର୍, ଏକାଗ୍ର ଚିତ୍ତରେ ଶ୍ରବଣ କରନ୍ତି ନାହିଁ, ପିଲାମାନେ ଟିକେ କଥା ହେଉଛନ୍ତି, ହେଲେ ଡିଷ୍ଟର୍ବାନ୍ସ ହେଉଛି, ଏକାଗ୍ର ହେଇପାରୁନାହାନ୍ତି, ଟିକେ ସାମାନ୍ୟ ଇଏ ହେଲା ବେଳକୁ ଡିଷ୍ଟର୍ବାନ୍ସ ହେଇଯାଉଛି, ସେଠି କେମିତିଆ ପରିସ୍ଥିତି ହେଉଥିବ ଅନୁମାନ କରନ୍ତୁ। ଜୀବନ ମରଣ ସମସ୍ୟା, ମୃତ୍ୟୁ, ମୃତ୍ୟୁ ସବୁଠୁ ବଡ଼ ଭୟ ହେଉଛି ମୃତ୍ୟୁ ଭୟ। ସେଇ ଭୟ କରିକି ହୃଦୟର ତାଙ୍କର ହୃଦୟର ବିଦାରାୟ, ତାଙ୍କର ହୃଦୟ ସବୁ ବିଦାରଣ ହେଇଯାଉଛି, ମୃତ୍ୟୁବରଣ କରିବେ, ଏଇ ଭୟ ତାଙ୍କୁ ଆସିଯାଇଛି। ତେଣୁ ସେଇ ପରିସ୍ଥିତିରେ ଅର୍ଜୁନ ଯେତେବେଳେ ଶୁଣିଛନ୍ତି, ଭଗବାନ ପଚାରୁଛନ୍ତି, ତମେ ଠିକ ଭାବରେ ଶୁଣିଲ ତ, କଚିତ ଏ ତ ସୂତ୍ରପାତ ତୋୟା କେଗଣଚେତ ସା, ଏକାଗ୍ର ଭାବରେ ଶ୍ରବଣ କଲ କି? ଯଦି ଏକାଗ୍ର ଭାବରେ ଶ୍ରବଣ କରିବେ କଣ ହବ? କଚିତ ଅଜ୍ଞାନ ସମସ୍ତି ଧନଞ୍ଜୟ, ଜଣେ ଯଦି ଭଗବତ ଗୀତାର ଜ୍ଞାନ ଠିକ ଭାବରେ ଶ୍ରବଣ କରିବ, ଠିକ ଭାବରେ ବୁଝିବେ, ତାହେଲେ ତାଙ୍କର ଅଜ୍ଞାନ ମୋହ ସବୁ ଦୂର ହେଇଯିବ, କଚିତ ଅଜ୍ଞାନ ସମୟ ପ୍ରନଷ୍ଟ ପୂର୍ଣ୍ଣ ଭାବରେ ଦୂର ହେଇଯିବ, ଯୋଉଟାକ ଯେହେତୁ ସେଇ ଅଜ୍ଞାନ ସେଇ ମୋହ ଅର୍ଜୁନଙ୍କର ଆସିଥିଲା, ସେଥିପାଇଁ ସେ କହୁଥିଲେ ମୁଁ ଯୁଦ୍ଧ କରିବି ନାହିଁ। ତେଣୁ ଆଚାର୍ଯ୍ୟମାନେ କହୁଛନ୍ତି, ଯଦି ତମେ ମାନଙ୍କର ଯଦି ଭଗବାନଙ୍କର ମନରେ ଚିନ୍ତା ହେଉଛି, ଯଦି ତମେ ଠିକ ଭାବରେ ଶୁଣିପାରିନ, ଟିକେ ଡିଷ୍ଟର୍ବ ହେଇଗଲା, କେତେ ଜଣ ତମେ କ'ଣ କହିଲେ ସେଇଟା ମୁଁ ଟିକେ ବୁଝିପାରିଲିନି, ଟିକେ ମନୋନ୍ୟସ କରିଯାଇଥିଲି, କ'ଣ ସେଇଟା କହିଲେ ପଚାରନ୍ତି ସବୁ, ସେଇଭଳି ଭାବରେ କାଳେ ଅନ୍ୟମନସ୍କ ହେଇଯାଇଥିବ, ଠିକ ଭାବରେ ଶୁଣିନଥିବ। ତେଣୁ ଭଗବାନ ପ୍ରସ୍ତୁତ ଅଛନ୍ତି ଆଉ ଥରେ କହିବା ପାଇଁ ଭଗବତ ଗୀତାର ଜ୍ଞାନ, କିନ୍ତୁ ଅର୍ଜୁନ ପୂର୍ଣ୍ଣ ଏକାଗ୍ର ଚିତ୍ତରେ ଭଗବାନଙ୍କ କଥା ଶ୍ରବଣ କରିଛନ୍ତି। ସେ କହୁଛନ୍ତି ଭଗବାନଙ୍କୁ, ନଷ୍ଟ ମୋହ ସ୍ମୃତି ଲବ୍ଧା ତ୍ୱତ୍ପ୍ରସାଦ ଆତ୍ମାଚିତ ସ୍ଥିତୋସ୍ମି ଗତ ସନ୍ଦେହ କରି ସିଏ ବଚନ ତବ, ଭଗବାନ ଆଉ ଅନ୍ତିମରେ କହିଲେଣି ଯେ ତମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ମୁଁ ତମକୁ ସମସ୍ତ ଜ୍ଞାନ ପ୍ରଦାନ କଲି, ତମେ ଯାହା କରୁଛ ଯେତେ ଛେସି ତଥା କରୁ, ଇତିଦେ ଜ୍ଞାନ ଆଖ୍ୟା ତମ ଗୁହ୍ୟାତ ଗୁହ୍ୟତର ମୟା ବିମୃଷେତେ ଦଶେଷେଣ ଯେତେ ଛେସି ତଥା କରୁ, ମୁଁ ତମକୁ ସମସ୍ତ ଜ୍ଞାନ ପ୍ରଦାନ କଲି, ଗୁହ୍ୟ ଗୁହ୍ୟତର ଗୁହ୍ୟତମ ସମସ୍ତ ଜ୍ଞାନ ତମକୁ ପ୍ରଦାନ କଲି, ତମେ ଏଇଟାକୁ ବିଚାର କରିକି ଯାହା ଇଚ୍ଛା କରୁଛ କର, ଆଉ ମୁଁ ତମକୁ କହୁନି ତମେ ଯୁଦ୍ଧ କର ବୋଲି। କିନ୍ତୁ ଅର୍ଜୁନ କହିଲେ, ମୁଁ ନିଶ୍ଚିନ୍ତ ଭାବରେ ଆପଣଙ୍କ ମୋର ବର୍ତ୍ତମାନ ଅଜ୍ଞାନ ନଷ୍ଟ ହୋଇଯାଇଛି, ମୋର ବର୍ତ୍ତମାନ ମୋହ ନଷ୍ଟ ହୋଇଯାଇଛି, ମୁଁ ବର୍ତ୍ତମାନ ଜାଣିପାରୁଛି ମୋର କର୍ତ୍ତବ୍ୟ ହେଉଛି ଆପଣଙ୍କର ସେବା କରିବା, କରି ସେ ବଚନ ଦେବ, ଆପଣ ଯାହା କହିବେ ତାହା ମୁଁ କରିବି। ତେଣୁ ଏଇ ଭଗବତ ଗୀତାର ଜ୍ଞାନ ଯେଉଁମାନେ ଗ୍ରହଣ କରିବେ, ସେମାନେ ଭଗବାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ, ଯେଉଁମାନେ ଭଗବାନଙ୍କର ଜ୍ଞାନ ଗ୍ରହଣ କରିନାହାନ୍ତି, ସେମାନେ ଭଗବାନଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ ନ କରି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ। ତେଣୁ ଯେଉଁମାନେ ଏଇ ବୈଦିକ ଧର୍ମ ବା ପ୍ରକୃତ ଧର୍ମ ଭଗବତ ଧର୍ମ ବିଷୟରେ ଜାଣିନାହାନ୍ତି, ସେମାନେ କହିବେ ଅର୍ଜୁନ ଯାହା କହିଛନ୍ତି ପ୍ରଥମ ଭଗବତ ଗୀତା କର୍ମବଧାରେ, ଅହିଂସା ଆଚରଣ କରିବା ପାଇଁ, ଯୁଦ୍ଧ ନ କରିବା ପାଇଁ, ଏଇଟା ଠିକ କଥା। କିନ୍ତୁ ଭଗବାନ କହୁଛନ୍ତି, ନା ନା ଏଇଟା ଠିକ କଥା ନୁହଁ, ଅଶୋଚ୍ୟାନ ଅନୁଶୋଚସ୍ତମ ପ୍ରଜ୍ଞାବାଦାଂଶବାସ ସେ ଗତାଶୁନ ଗତାଶୁଶ ନା ଅନୁଶୋଚନ୍ତି ପଣ୍ଡିତା, ପ୍ରକୃତ ପଣ୍ଡିତ ବ୍ୟକ୍ତି ଇଏ ଶରୀର ଚେତନାରେ ସେ କଥା କହିବନି, ତମେ ଯାହା ସବୁ କହୁଛ ସବୁ ଶରୀର ଚେତନାରେ କଥା କହୁଛ, ଶରୀର ଚେତନାର ଉର୍ଦ୍ଧ୍ୱ ହେଉଛି ମନ, ଭଗବତ ଗୀତା ତୃତୀୟ ଅଧ୍ୟାୟ ଭଗବାନ କହିବେ, ଇନ୍ଦ୍ରିୟାଣି ପରାଣ୍ୟାହୁର ଇନ୍ଦ୍ରିୟ ପରଂ ମନ ମନସସ୍ତୁ ପରାବୁଦ୍ଧି ଯୋ ବୁଦ୍ଧି ପରତସ୍ତୁ ସ, ସର୍ବଚେତନାର ଉର୍ଦ୍ଧ୍ୱ ହେଉଛି ମନ, ମନର ଉର୍ଦ୍ଧ୍ୱ ହେଉଛି ବୁଦ୍ଧି, ବୁଦ୍ଧିର ଉର୍ଦ୍ଧ୍ୱ ହେଉଛି ଅହଙ୍କାର, ଅହଙ୍କାର ଉର୍ଦ୍ଧ୍ୱ ହେଉଛି ଆତ୍ମା। ତେଣୁ ଭଗବତ ଗୀତାର ଜ୍ଞାନ ଯେଉଁ ଭଗବାନ ପ୍ରଦାନ କରିଛନ୍ତି ସେ ଆତ୍ମା ସ୍ତରର ଜ୍ଞାନ ପ୍ରଦାନ କରିଛନ୍ତି। ଏଇ ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗରେ ସେ ଆତ୍ମା ବିଷୟରେ କିଛି ସମ୍ୟକ ସୂଚନା ପ୍ରଦାନ ଦେଉଛନ୍ତି। ସାଂଖ୍ୟ ଯୋଗ ଗଲେ ପ୍ରଥମେ ଦୁଇଟି ଜିନିଷ ରହିଛି ସାଂଖ୍ୟ ଯୋଗରେ, ଏଠି ଏଠି ସାଂଖ୍ୟ ଯୋଗ ଏବଂ ଭକ୍ତି ଯୋଗ ଦୁଇଟି ଜିନିଷ ରହିଛି। 38 ଶ୍ଳୋକ ପର୍ଯ୍ୟନ୍ତ ଭଗବାନ ସାଂଖ୍ୟ ବିଷୟରେ ବର୍ଣ୍ଣନା କରିବେ, ତାପରେ କହିବେ ଏସା ତେ ବିହିତା ସାଂଖ୍ୟ ବୁଦ୍ଧି ଯୋଗେ ତୁମାଙ୍କ ସଂଖ୍ୟ। ସାଂଖ୍ୟ ଯୋଗ ଏବଂ ବୁଦ୍ଧି ଯୋଗ ବା ଭକ୍ତି ଯୋଗ ବିଷୟରେ ଭଗବାନ ଭଗବତ ଦ୍ୱିତୀୟ ଅଧ୍ୟାୟରେ କହିବେ। ତେଣୁ ସାଂଖ୍ୟ ଯୋଗ ହେଉଛି ଆତ୍ମା ଏବଂ ଅନାତ୍ମାର ଭିତରେ ଭେଦ ସେଟା ଦେଇଛନ୍ତି। ଆତ୍ମା ଏବଂ ଶରୀର, ଏ ଯେଉଁ ଶରୀର ରହିଛି ଇଏ ହେଉଛି ଦୁଇଟି ଜିନିଷ ରହିଛି, ଗୋଟେ ଚିତ୍ ଆଉ ଗୋଟେ ଅଚିତ୍। ତେଣୁ ପ୍ରଥମେ ଚିତ୍ ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ତେଣୁକରି ସେ କହୁଛନ୍ତି ତମେ ଯାହା ସବୁ କହୁଛ, ତମେ ଅଚିତ୍ ବିଷୟରେ କହୁଛ, ଗତାସନ ଅଗତାସନ ସହ ଏ ଯେଉଁ ଶରୀର ଯେତେ ଯାହା ଆମେ ରକ୍ଷଣ କଲେ ମଧ୍ୟ ଏ ଶରୀର ଦିନେ ନା ଦିନେ ମୃତ୍ୟୁବରଣ କରିବ, ଯାହା ତ ସେଇ ଧ୍ରୁବ ମୃତ୍ୟୁ। ତେଣୁ ଏଇ ଶରୀର ଚେତନାରେ ଯେଉଁମାନେ କଥା କୁହନ୍ତି ସେମାନେ ଯଦିଓ ପ୍ରଜ୍ଞାବାଦାଶ ବହୁତ ଲାଗନ୍ତି, ଅନ୍ୟମାନଙ୍କୁ ଭାବନ୍ତି ଇଏ ହେଉଛି ବହୁତ ଉନ୍ନତ ସ୍ତରର, ଶତକଡ଼ା 99 ଭାଗ ଲୋକ ଏହି ସ୍ତରରେ ଅଛନ୍ତି। ଦ୍ରିଧାତୁଦି ଭାଗବତମର ଦଶମ ସ୍କନ୍ଧରେ ଭଗବାନ କହିବେ, ମୁନି ଋଷିମାନଙ୍କ କଥା କହିଛନ୍ତି। ସାଧାରଣତଃ ଲୋକମାନେ ଏଇ ଯେଉଁ ଶରୀର ରହିଛି ଏ ଶରୀରଟା ହେଉଛି ତିନୋଟି ଧାତୁରେ ତିଆରି, କଫ ବାତ ପିତ୍ତ। ତେଣୁ ସେମାନେ ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧାତୁ କି, ଏଇ ତିନୋଟି ଧାତୁରେ ଯେଉଁ ତିଆରି ହେଇଛି ଶରୀର ଇଏ ହେଉଛି ଗୋଟେ କୁଣପ, କୁଣପ କହିଲେ ଗୋଟେ କଭରିଂ, ଗୋଟେ ଖୋଳ ଭଳି। ତେଣୁ ସାଧାରଣତଃ ଶତକଡ଼ା 99 ଭାଗ ଲୋକ ଏଇ ଶରୀରଟାକୁ ହିଁ ଆତ୍ମ ବୋଲି ଭାବନ୍ତି, ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧାତୁ କି। ତେଣୁ ଯେଉଁମାନେ ପ୍ରକୃତ ଜ୍ଞାନୀ ବ୍ୟକ୍ତି ସେମାନେ ଆତ୍ମା ସମ୍ବନ୍ଧ ବିଷୟରେ ଆଲୋଚନା କରନ୍ତି, ଗତାସୁନ ଗତାସୁନ ନାନୁ ଶୋଚନ୍ତି ପଣ୍ଡିତା। ଯେଉଁମାନେ ପଣ୍ଡିତ ବ୍ୟକ୍ତି ସେମାନେ ଏଇ ଶରୀର ଚେତନାରେ ରୁହନ୍ତି ନାହିଁ, ସେମାନେ ଆତ୍ମଚେତନାରେ କଥା ହୁଅନ୍ତି। ତେଣୁ ଆତ୍ମା ବିଷୟରେ ଜ୍ଞାନ ଭଗବାନ ପ୍ରଥମେ ପ୍ରଦାନ କରୁଛନ୍ତି। ନତିବାହଂ ଜାତୁ ନାଶଂ ନତ୍ୱଂ ନେମି ଜନାଧିପା ନ ଚୈବ ନ ଭବିଷ୍ୟାମ ସର୍ବେ ବୟମ ଅତଃ ପରମ। ତମେ ଏଇ ଯେଉଁ ଦେଖୁଛ ଏ ରାଜାମାନଙ୍କୁ ବା ତମେ ବା ମୁଁ, ଏମିତି କେତେବେଳେ ସମୟ ନଥିଲେ ଆମେ ନଥିଲେ, ଆତ୍ମାର ପ୍ରାଥମିକ ଜ୍ଞାନ ଭଗବାନ ଦେଉଛନ୍ତି। ଆତ୍ମା ହେଉଛି ଅବିନାଶୀ, ଆତ୍ମା କେବେ ହେଲେ ନଷ୍ଟ ହେବ ନାହିଁ, ନ ଅନ୍ୟତେ ଅନ୍ୟମାନେ ଶରୀରେ, ଶରୀରର ମୃତ୍ୟୁ ହେଲେ ମଧ୍ୟ ଆତ୍ମା କେବେ ହେଲେ ନଷ୍ଟ ହେବ ନାହିଁ। ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଥମେ ପ୍ରଦାନ କରୁଛନ୍ତି। ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ତଥାକଥିତ ଆମର ବୈଜ୍ଞାନିକମାନଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ସେମାନେ ପ୍ରାପ୍ତ ହେଇନାହାନ୍ତି, ବୈଜ୍ଞାନିକମାନେ ମଧ୍ୟ ଆତ୍ମା ସମ୍ବନ୍ଧ ଜାଣିପାରୁନାହାନ୍ତି। ଚେତ୍ ଏବଂ ଅଚିତ୍ ବିଷୟରେ ବହୁତ ପ୍ରକାର ଜ୍ଞାନ ଦେଉଛନ୍ତି, ଇଏ ହେଉଛି ଚିତ୍, ଇଏ ହେଉଛି ଅଚିତ୍, ଇଏ ହେଉଛି ଚିତ୍, ଇଏ ହେଉଛି ଅଚିତ୍, କିନ୍ତୁ କ'ଣ ଡିଫରେନ୍ସ, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ? ପ୍ରକୃତ ଯେଉଁ ଭେଦ ରହିଛି, ପ୍ରକୃତ କାରଣ କ'ଣ ସେଇଟା ବୈଜ୍ଞାନିକମାନେ କହିପାରୁନାହାନ୍ତି। ବଡ଼ ବଡ଼ ନୋବେଲ ସାଇଣ୍ଟିଷ୍ଟ ମାନେ ସବୁ ବିଭିନ୍ନ ପ୍ରକାର ଉଦ୍ଭାବନ କରୁଛନ୍ତି। ଜଣେ ସାଇଣ୍ଟିଷ୍ଟ ଥିଲେ, ସେ କହିଲେ ଏଇ ଯେଉଁ ଜୀବନ ଏଇଟା କେମିତି ଆସୁଛି, ଲାଇଫ୍ କମ୍ସ ଫ୍ରମ୍ କେମିକାଲ। ସେମାନେ କହୁଛନ୍ତି ବିଭିନ୍ନ ରାସାୟନିକ ପଦାର୍ଥର ସଂଯୋଗରେ ଜୀବନ ସୃଷ୍ଟି ହେଉଛି। ପାଶ୍ଚାତ୍ୟ ଜଗତରେ ଜଣେ ନୋବେଲ ପ୍ରାଇଜ୍ ଆମର ଗୁରୁଦେବ ଶିଶୁ ମହତ ଭକ୍ତି ସ୍ୱରୂପ ଦାମୋଦର ସିଂ ମହାରାଜ, ଯେହେତୁ କାଲିଫର୍ଣ୍ଣିଆରେ ସେ PhD କରୁଥିଲେ, ଡକ୍ଟରେଟ୍ କରୁଥିଲେ କେମିଷ୍ଟ୍ରିରେ, କେମିକାଲ ଇଏ ବିଷୟରେ ସେ ସବୁ ପାଠ କରୁଥିଲେ। ତେଣୁ ଜଣେ ବୈଜ୍ଞାନିକ ଆସିଲେ, ନୋବେଲ ଲରେଟ୍ ଆସିଲେ, ସେ ଗୋଟେ ଭାଷଣ ଦେଲେ, ଏ ଯେଉଁ ଜୀବନ ଆସୁଛି କେମିତି ଆସୁଛି ନା, ଏଇ ରାସାୟନିକ ପଦାର୍ଥର ସଂଯୋଗରେ ଏ ଜୀବନ ସୃଷ୍ଟି ହେଉଛି। ତେଣୁ ଯେତେ ସାଇଣ୍ଟିଷ୍ଟ ମାନେ ଥିଲେ ସେମାନେ ସବୁ, କାରଣ ଜୀବନର ସୋର୍ସ କେଉଁଠି ଆସୁଛି, ପ୍ରକୃତି ଜୀବନ କେମିତି ସୃଷ୍ଟି ହେଉଛି ସେମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି। ସେମାନେ କହୁଛନ୍ତି ଇଏ ହେଉଛି ଚିତ୍ କହିଲେ ଯେଉଁଟାକ ଚଳନଶୀଳ, ଅଚିତ୍ କହିଲେ ଯେଉଁଟା ଗୋଟେ ସ୍ଥାନରେ ରହୁଛି, ଏଇଭଳି ଭାବରେ ବିଭିନ୍ନ ବତାଉଛନ୍ତି, ବିଭିନ୍ନ କଥା ବାହାର କରୁଛନ୍ତି, କିନ୍ତୁ ପ୍ରକୃତ ମୂଳ କାରଣ ସେମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ତେଣୁ ଇଏ ଜଣେ ସାଇଣ୍ଟିଷ୍ଟ ଜଣେ ଯେତେବେଳେ କହିଲେ ଯେ ଏ ଜୀବନଟା ପ୍ରକୃତରେ କେତୋଟି କେମିକାଲର ରିଆକ୍ସନରେ ଏ ଜୀବନଟି ସୃଷ୍ଟି ହେଉଛି, ତେ ଗୋଟେ ଥିଓରି ବାହାର କରିଥିଲେ, ସେ ଥିଓରି ଗୋଟେ କରିଥିଲେ। ସେ ନୋବେଲ ପ୍ରାଇଜ୍ ପାଇଛନ୍ତି, ସେ ଥିଓରି ପାଇଁ ନୋବେଲ ପ୍ରାଇଜ୍ ପାଇଛନ୍ତି। ତେଣୁ ସେ ସେ କଥା କହିଲେ, ସେଠି ବହୁତ ବୈଜ୍ଞାନିକ ମାନେ ଅଛନ୍ତି, ବହୁତ ବହୁତ ବିଦ୍ୱାନ ବ୍ୟକ୍ତିମାନେ ଅଛନ୍ତି ସେଠି କହିଲେ, ସେଠି ଆମର ଗୁରୁଦେବ ଥିଲେ। ତେଣୁ ଯେତେବେଳେ କଥା ସରିଲା ପରେ ସେ ତାଙ୍କୁ ପଚାରିଲେ, କୋଶ୍ଚିନ୍ ଆନ୍ସର୍ ହେଉଛି ଆମର, ସେ ତାଙ୍କୁ ପଚାରିଲେ କହିଲେ, ଇଫ୍ ଆଇ ଗିଭ୍ ୟୁ ଅଲ୍ ଦି କେମିକାଲ୍ସ କ୍ୟାନ୍ ୟୁ କ୍ରିଏଟ୍ ଏ ଲାଇଫ୍? ମୁଁ ଆପଣ ଯଦି ସମସ୍ତ ରାସାୟନିକ ପଦାର୍ଥ ଯେଉଁ କହୁଛନ୍ତି, ଏଇ ରାସାୟନିକ ପଦାର୍ଥରେ ଜୀବନ ଗଠିତ ହେଉଛି, ଜୀବନ ସୃଷ୍ଟି ହେଉଛି, ସେହିସବୁ ରାସାୟନିକ ପଦାର୍ଥ ମୁଁ ଦେଇଦେବି, ଆପଣ ସୃଷ୍ଟି କରିପାରିବେ କି? ସେତେବେଳେ ସେ କରେ, ଦ୍ୟାଟ୍ ଆଇ କ୍ୟାନଟ୍ ସେ, ସେଟା ମୁଁ କହିପାରିବିନି। ତେଣୁ ଏଇ ଯେଉଁ ଜୀବନ, ଯେଉଁ ଆତ୍ମା, ଆତ୍ମା ସମ୍ବନ୍ଧରେ ପ୍ରକୃତ ଜୀବନ କେଉଁଠି ରହୁଛି, ଚେତନ ଶକ୍ତି କେଉଁଟା, ସେ ହେଉଛି ଆତ୍ମା। ଏଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଏପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ପାଖରେ ନାହିଁ, ଏପର୍ଯ୍ୟନ୍ତ ପାଇନାହାନ୍ତି। ତେଣୁକରି ଆମର ଗୁରୁଦେବ ସେ ଗୋଟେ ବାହାର କରିଛନ୍ତି, ସେ ଏଇ ସିନ୍ଥେସିସ୍ ଅଫ୍ ସାଇନ୍ସ ଆଣ୍ଡ ରିଲିଜିଅନ୍, ଯେଉଁ ବିଜ୍ଞାନ ରହିଛି ଏବଂ ଆମର ଧର୍ମ ଗ୍ରନ୍ଥ ସବୁ ରହିଛି, ଆ ସହିତ ସମନ୍ୱୟ କରିଛନ୍ତି, ବିଭିନ୍ନ ପ୍ରକାର ସେ ଗ୍ରନ୍ଥ ସବୁ ବାହାର କରିଛନ୍ତି। ଲାଇଫ୍ କମ୍ସ ଫ୍ରମ୍ ଲାଇଫ୍, ଏଭଳି ଭାବରେ ବହୁତ ବହି ସେ ଲେଖିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ତାଙ୍କର ଶିଷ୍ୟମାନେ ଲେଖୁଛନ୍ତି। ସେଇଟା ସବୁ ବିଭିନ୍ନ ସାଇଣ୍ଟିଷ୍ଟମାନଙ୍କୁ ନେଇକି ସେ ବିଭିନ୍ନ କନଫରେନ୍ସ ସବୁ କରିଥିଲେ, ଏସବୁ ପଛପଟେ ଲେଖା ହେଇଛି, ଚାରିଟା କନଫରେନ୍ସ ଲେଖା ହେଇଛି, ବହୁତ କନଫରେନ୍ସ କରିଛନ୍ତି। ତେଣୁ ଏଇ ଯେଉଁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବା ପ୍ରକୃତ ଜୀବନ ଶକ୍ତି କ'ଣ, ସେ ଜୀବନ ଶକ୍ତି ଭିତରେ ଭଗବାନ ପ୍ରଥମେ ବତାଉଛନ୍ତି, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରୁଛନ୍ତି ଭଗବାନ। ସେ କହୁଛି ଆତ୍ମା ଏଭଳି ଗୋଟେ ଜିନିଷ, ନତ୍ୟବାହଂ ଜାତୁ ନାଶଂ ନତଂ ନେମେ ଜନାଦୀପା ନ ଚୈବନ ଭବିଷ୍ୟାମ ସର୍ବେ ବୟମ ଅଥ ପରମ। ଏ ପ୍ରଥମ ଜ୍ଞାନ ଭଗବାନ ଦେଉଛନ୍ତି, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେଉଛନ୍ତି ଶାଙ୍ଖ ଯୋଗରେ, ପ୍ରଥମେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ଦେଉଛନ୍ତି। ଏମିତି କେତେବେଳେ ଦିନ ନଥିଲା ଯେତେବେଳେ ତମେ ନଥିଲ, କି ମୁଁ ନଥିଲି, କି ରାଜାମାନେ ନଥିଲେ, ଏବଂ ଏମିତି କେତେବେଳେ ସମୟ ହବନି ଯେତେବେଳେ ଆମେ ନ ରହିବା। ତାର କହିବାର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ଯେ ଆତ୍ମା ହେଉଛି ସବୁବେଳେ ପାଇଁ ରହିଛି, ଅତୀତରେ ଥିଲା, ବର୍ତ୍ତମାନ ଅଛି, ଭବିଷ୍ୟତରେ ରହିବ। ତେଣୁ ତମେ ଯୁଦ୍ଧ କରିବାର ଅସୁବିଧା କ'ଣ ଅଛି? ଏ ଶରୀର ଚାଲିଯିବ, ଶରୀର ଚାଲିଗଲେ ଆତ୍ମା ତ ରହିବ ନା। ତେଣୁ ସେଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେତେବେଳେ ଭଗବାନ ପ୍ରଦାନ କରୁଛନ୍ତି, ସେ ଆଉ ଟିକେ ତାକୁ ବିସ୍ତାର କରି କହୁଛନ୍ତି, ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମିଳେ। ଆ ପୂର୍ବ ଶ୍ଳୋକରେ ସେଟା କୁହାଯାଇଛି, ତେର ଶ୍ଳୋକରେ। ସେ ହେଉଛି ଆମ ସମସ୍ତଙ୍କର ଏଇ ଯେଉଁ ପରଜନ୍ମ ଅଛି କି ନାହିଁ ଏଇଠୁ ଜଣାପଡ଼ିବ। କେତେ ଜଣ କହନ୍ତି ଯେଉଁ ବୈଜ୍ଞାନିକ, ବିଶେଷ ଭାବରେ ଖ୍ରୀଷ୍ଟ ଧର୍ମରେ, ଖ୍ରୀଷ୍ଟିଆନ ଧର୍ମରେ ପ୍ରଭୁପାଦ ମହାରାଜ ଯେତେବେଳେ ପାଠ ପଢ଼ୁଥିଲେ କାଲକାଟାରେ, ସେ ସମୟରେ ବ୍ରିଟିଶ ସ୍କୁଲ ସବୁ ଥିଲା, କାରଣ ସେ ସମୟରେ ଭାରତ ପରାଧୀନ ଥିଲା, ବ୍ରିଟିଶ ସ୍କୁଲ ସବୁ ଚାରିଆଡ଼େ ଥିଲା, ପ୍ରଭୁପାଦ ମହାରାଜ ସେଇଠି ପାଠ ପଢ଼ୁଥିଲେ। ଖ୍ରୀଷ୍ଟିଆନ ରିଲିଜନରେ ତାଙ୍କର ପୂର୍ବଜନ୍ମ ପରଜନ୍ମ ଏସବୁ ସେମାନେ ଗ୍ରହଣ କରନ୍ତି ନାହିଁ। ତେଣୁକରି ସେମାନେ କହନ୍ତି ଯେଉଁ ଆମର ଯେଉଁ ବୈଦିକ ଧର୍ମରେ ରହିଛି ପୂର୍ବଜନ୍ମ ପରଜନ୍ମ, ସେଇଟାକୁ ସେମାନେ ବିଶ୍ୱାସ କରନ୍ତି ନାହିଁ। ସେମାନେ କହନ୍ତି ଯେ ମନେକର ଆମେ ପୂର୍ବଜନ୍ମରେ କ'ଣ କରିଥିଲେ, ସେଥିପାଇଁ ଆମେ ତାର ସାକ୍ଷୀ କିଏ? ଆମେ ଯେତେବେଳେ କୋର୍ଟରେ ବିଚାର ହେଉଛି, କୋର୍ଟରେ ବିଚାର ହେଉଛି ସେତେବେଳେ ଯେ ଜଜ୍ ଯିଏ ସେ କହୁଛନ୍ତି ସାକ୍ଷୀ ଜଣେ, ସାକ୍ଷୀ ଜଣେ ଦେଲେ ତାହେଲେ ସେଟାକୁ ପ୍ରମାଣ ଗ୍ରହଣ କରାଯାଉଛି, ଇଏ ତାକୁ ମାରିଥିଲା, ଇଏ ହେଉଛି ସାକ୍ଷୀ, ତାହେଲେ ତାକୁ ଦଣ୍ଡ ଦିଆଯାଉଛି। ସେମିତି ଆମେ ପୂର୍ବଜନ୍ମରେ କ'ଣ କରିଥିଲେ ତାର ସାକ୍ଷୀ କିଏ? ଆମେ ପୂର୍ବଜନ୍ମ କରିଦେଇଥିଲେ, ବର୍ତ୍ତମାନ ତାହା କିଏ ନାହାନ୍ତି ତାର ସାକ୍ଷୀ, କିନ୍ତୁ ସାକ୍ଷୀ ହେଉଛନ୍ତି ଭଗବାନ ପ୍ରଭୁପାଦ ମହାରାଜ। ମୁଁ ହେଉଛି ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ ପ୍ରଭା, ମୁଁ ହେଉଛି ସାକ୍ଷୀ, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ସାକ୍ଷୀ ହିସାବରେ ରହିଛନ୍ତି। ତେଣୁ ଏ କଥା ଯେତେବେଳେ ପ୍ରଭୁପାଦ ମହାରାଜ କହନ୍ତି ତାଙ୍କ ସାର୍ମାନଙ୍କୁ, ସେମାନେ ସେଟା ଗ୍ରହଣ କରନ୍ତି ନାହିଁ, ଏବଂ ତମର ହିନ୍ଦୁ ଶାସ୍ତ୍ରରେ କିଛି ନାହିଁ, ପ୍ରକୃତ ଜ୍ଞାନ ନାହିଁ, ଏସବୁ ଅନ୍ଧବିଶ୍ୱାସ ଏସବୁ କହନ୍ତି। ତେଣୁ ଏଇ ଯେଉଁ ଆମେ ଭଗବାନ ସେଇଟାକୁ ବୁଝାଉଛନ୍ତି, ପୂର୍ବଜନ୍ମ ପରଜନ୍ମ କଥା ଭଗବାନ ବୁଝେଇ ଦେଉଛନ୍ତି। ଆମର ଶରୀର ପରିବର୍ତ୍ତନ ଚାଲିଛି, ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା, ଆମେ ସମସ୍ତଙ୍କର ମନେ ଅଛି, ଆମେ ଛୋଟ ପିଲା ଥିଲେ, ଛୋଟ ପିଲାମାନେ ଖେଳୁଛନ୍ତି ବର୍ତ୍ତମାନ, ସେ ଶରୀର ଆମର ଅଛି କି? ସେ ଶରୀର ଚାଲିଯାଇଛି, ମୃତ୍ୟୁବରଣ କରିଯାଇଛି, ଆଉ ଗୋଟେ କିଶୋର ବାଳକ ଶରୀର ଆମେ ପ୍ରାପ୍ତ ହେଲେ, ସେ ଶରୀର ମଧ୍ୟ ମୃତ୍ୟୁବରଣ କଲା, ଗୋଟେ ଯୁବକ ଶରୀର ପ୍ରାପ୍ତ ହେଲେ, ସେ ଶରୀର ମଧ୍ୟ ମୃତ୍ୟୁବରଣ କଲା, ତାପରେ ବୃଦ୍ଧ ଶରୀର ପ୍ରାପ୍ତ ହେଲେ। ତ ତେଣୁ ସେଇଭଳି ଭାବରେ ଯେତେବେଳେ ବୁଦ୍ଧ ଶରୀର ମୃତ୍ୟୁବରଣ ବରଣ କରିବ ସେତେବେଳେ ତଥା ଦେହାନ୍ତର ପ୍ରାପ୍ତି, ସେତେବେଳେ ଆଉ ଗୋଟେ ଶରୀର ସେ ପ୍ରାପ୍ତ ହେବେ, ଶରୀର ଏ ଶରୀର ତ୍ୟାଗ କରି ଆଉ ଗୋଟେ ଶରୀର ପ୍ରାପ୍ତ ହେବେ। ତେଣୁ ଯେମିତି ଶରୀରର ମୃତ୍ୟୁରେ ଆମର ମୃତ୍ୟୁ ହଉନି, ଆମେ ଯୋଉ ଛୋଟ ପିଲାର ଶରୀର ଥିଲେ ସେଇଟାକୁ ପୁଣି ଆମର ବାଳକ ଶରୀରରେ ଆସିଲେ, ପୁଣି ଯୁବକ ଶରୀରରେ ଆସିଲେ, ବୃଦ୍ଧ ଶରୀରରେ ଆସିଲେ, ସେଭଳି ଭାବରେ ଯେତେବେଳେ ଶରୀର ତ୍ୟାଗ କରିବା ଆଉ ଗୋଟେ ଶରୀର ପ୍ରାପ୍ତ ହେବ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ଧୀର ବ୍ୟକ୍ତି, ସେମାନେ ବିଚଳିତ ହୁଅନ୍ତି ନାହିଁ, ମୃତ୍ୟୁ ପାଇଁ ବିଚଳିତ ହୁଅନ୍ତି ନାହିଁ। ତେଣୁ ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଦାନ କରିବା ସମୟରେ ଏଥର ପୁଣି ଏଇ ବିଶ୍ଳୋକରେ କହୁଛନ୍ତି ଯେ ମାତ୍ରା ସ୍ପର୍ଶାସ୍ତ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମା ପାଇନ ନିତ୍ୟା ସ୍ଥାନ ତିତିକ୍ଷ ଭାରତ। ଯେହେତୁ ଆମେ ଶରୀର ନୁହଁ, ତେଣୁ ଏ ଶରୀର ସମ୍ବନ୍ଧୀୟ ଚେତନାରୁ ଆମକୁ ଉର୍ଦ୍ଧକୁ ଯିବାକୁ ପଡିବ। କେମିତି ଆମେ ଯିବା? ଆମେ ତ ବ୍ୟସ୍ତ ହେଇଯାଉଛେ। ମାତ୍ରା ସ୍ପର୍ଶା ପାଞ୍ଚଟି ତନ୍ମାତ୍ର ରହିଛି ଭୌତିକ ଜଗତରେ, ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ। ଏଇ ପାଞ୍ଚଟି ଆନନ୍ଦ, ଏଇ ପାଞ୍ଚଟି ବିଷୟ ନେଇକି ସମସ୍ତେ ଆନନ୍ଦ ଭୌତିକ ଆନନ୍ଦ ଏଇଥିରେ ପ୍ରାପ୍ତ ହୁଅନ୍ତି। କିଏ ଭଲ କଥା ଶ୍ରବଣ କରୁଛି ସେଟା ଶବ୍ଦ। ସମସ୍ତେ ଆଜିକାଲି ଯାହା ଘରେ ଦେଖିବେ ସକାଳୁ ଉଠିକି ସନ୍ଧ୍ୟା ରାତି ପର୍ଯ୍ୟନ୍ତ ସିନେମା ଗୀତ ଚାଲିଥିବ, କାହିଁକି ନା କାନର ଏ ଯେଉଁ କର୍ଣ୍ଣର ଶବ୍ଦ ପାଇଁ ରହିଛି ଆନନ୍ଦ, ସ୍ପର୍ଶ ହେଇକି ସେ ଆନନ୍ଦ ପ୍ରାପ୍ତ ହେଉଛି, ସଂସ୍ପର୍ଶ ଲାଭ ହେବା। କର୍ଣ୍ଣଟା ଚାହୁଁଛି ସବୁବେଳେ କେମିତି ଭଲ ଶବ୍ଦ ଶୁଣିବେ, ତେଣୁ ଯେଉଁ ସିନେମା ଗୀତ ସବୁ ରହିଛି ବହୁତ ସୁନ୍ଦର ସ୍ୱର ରହିଛି, ସ୍ୱର ଲାଳିତ ରହିଛି, କିନ୍ତୁ ଭୌତିକ ବିଷୟ ବର୍ଣ୍ଣନା କରାଯାଉଛି, ଭଗବାନଙ୍କ ବିଷୟ ବର୍ଣ୍ଣନା କରାଯାଉନି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କ ବିଷୟ ବର୍ଣ୍ଣନା କରାଯାଉନି। ନାରଦ ମୁନି ଥରେ ସେ ତାଙ୍କର ବର୍ଣ୍ଣନା କରୁଛନ୍ତି, ଏଟାକୁ ଯୁଧିଷ୍ଠିର ମହାରାଜ କହୁଥିଲେ। ସେ ନାରଦ ମୁନି ଗନ୍ଧର୍ବ ଥିଲେ, ଉପବରଣ ଗନ୍ଧର୍ବ, ବହୁତ ସୁନ୍ଦର ଗନ୍ଧର୍ବ ମାନେ ବହୁତ ସୁନ୍ଦର ଦେଖିବା ପାଇଁ। ତେଣୁ ଗନ୍ଧର୍ବ ମାନେ ଗାନ୍ଧର୍ବ ବିଦ୍ୟା, ଗାନ୍ଧର୍ବିକ ବିଦ୍ୟା ବୋଲି ଏଠି କୁହନ୍ତି, ମାନେ ନୃତ୍ୟ ଗୀତ ଏସବୁ ଗନ୍ଧର୍ବ ବିଦ୍ୟା ବୋଲି କୁହାଯାଏ। ଯେ ବହୁତ ସୁନ୍ଦର ଗୀତ ବୋଲିପାରୁଛି, ସୁନ୍ଦର ନୃତ୍ୟ କରିପାରୁଛି, ହେଉଛି ଗନ୍ଧର୍ବ ବିଦ୍ୟା। ଗନ୍ଧର୍ବ ମାନେ ସେଥିରେ ଦୁରନ୍ଧର, ତେଣୁ ସେମାନେ ଦେବତାମାନେ ତାଙ୍କୁ ଇନଭାଇଟ୍ କରୁଥିଲେ, ନିମନ୍ତ୍ରଣ କରୁଥିଲେ, ଆସନ୍ତୁ ଦେବସେବାରେ ଭଗବାନଙ୍କ ବିଷୟରେ ସଙ୍ଗୀତ ନୃତ୍ୟ ଗୀତ କରନ୍ତୁ। ତେଣୁ ସେ ସମୟରେ ନାରଦ ଯେତେବେଳେ ଥିଲେ ଉପହରଣ ଗନ୍ଧର୍ବ ଥିଲେ ଉପହରଣ, ସେ ଅନ୍ୟ ଅପସରମାନଙ୍କ ସହିତ ଯାଇକି ନୃତ୍ୟ କରୁଥିଲେ ବା ଗୀତ ବୋଲୁଥିଲେ, ସଙ୍ଗୀତ ଗାନ କରୁଥିଲେ, ନୃତ୍ୟ ବୋଲୁଥିଲେ, ନୃତ୍ୟ କରୁଥିଲେ। ସେହି ସମୟରେ ସେ ଭଗବାନଙ୍କ ବିଷୟରେ ନ ବୋଲିକିରି, ଭଗବାନଙ୍କର ସଙ୍ଗୀତ ଗାନ ନ କରିକିରି, ସେ ଏଇ ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ, ଏଇ ଭୌତିକ ସଙ୍ଗୀତ ଗାନ କଲେ, ଯେଉଁଥିପାଇଁ କି ଦେବତାମାନେ ମୁନି ଋଷିମାନେ ତାଙ୍କ ଅଭିଶାପ ପ୍ରଦାନ କଲେ, ତୁମେ ଗୋଟେ ଦାସୀ ପୁତ୍ର ହେଇଯାଏ। ତାପରେ ଅବଶ୍ୟ ସେ ଯେତେବେଳେ ଦାସୀପୁତ୍ର ହେଲେ, ଦାସୀପୁତ୍ର ହେଇକରି ସେ ସବୁ ଜଣେ ଦାସୀଙ୍କର ପୁତ୍ର ହେଇ ରହିଛନ୍ତି, ସେ ଦାସୀ ଯେଉଁ ବହୁତ ବିରାଟ ଧନୀ ବ୍ୟକ୍ତିଙ୍କର ସେବା କରୁଥିଲେ, ସେଇ ଧନୀ ବ୍ୟକ୍ତିଙ୍କ ପାଖକୁ ବହୁତ ମୁନି ଋଷିମାନେ ଆସନ୍ତି। ଚାତୁର୍ମାସ ଆସିବ ବର୍ଷା ଦିନ ଚାତୁର୍ମାସ, ସେଇ ସମୟରେ ମୁନି ଋଷିମାନେ ଗୋଟେ ସ୍ଥାନରେ ରହନ୍ତି, ସେମାନେ ଭଗବାନ ଭଜନ କରନ୍ତି, ସେମାନେ ବିଭିନ୍ନ ସ୍ଥାନକୁ ଯାଆନ୍ତି ନାହିଁ, ଗୋଟେ ସ୍ଥାନରେ ରହନ୍ତି। ତେଣୁ ସେଇ ଗୋଟେ ଚାତୁର୍ମାସରେ ମୁନି ଋଷିମାନେ ଆସି ସେଇ ଧନୀ ବ୍ୟକ୍ତିଙ୍କ ଘରେ ରହିଥିଲେ, ଏବଂ ଏ ନାରଦ ମୁନିଙ୍କର ଯିଏ ମା, ସେ ତାଙ୍କର ସେବା କରୁଥିଲେ। ନାରଦ ମୁନି ସେତେବେଳେ 5 ବର୍ଷର ବାଳକ ଥିଲେ, ସେତେବେଳେ ତାଙ୍କ ନାଁ ନାରଦ ନଥିଲା, ଦାସୀପୁତ୍ର, କ'ଣ ନାଁ ଥିବ କୁହାଏନି, ଦାସୀପୁତ୍ର ବୋଲି କୁହାଯାଉଛି। ସିଏ ମଧ୍ୟ ତାଙ୍କ ମାଆଙ୍କ ସହିତ ମିଶିକିରି ସେ ମୁନି ଋଷିମାନଙ୍କ ସେବା କରୁଥିଲେ। ତେଣୁ ମୁନି ଋଷିମାନଙ୍କର ଅନୁମତି ନେଇକିରି ମୁନି ଋଷିମାନେ ଯେଉଁ ଖାଦ୍ୟ ଗ୍ରହଣ କଲାବେଳକୁ ଯେତିକି ଛାଡ଼ି ଦିଅନ୍ତି ସେଟାକୁ ଉଚ୍ଚିଷ୍ଟ ବୋଲି କୁହାଯାଏ, ସେ ଉଚ୍ଚିଷ୍ଟକୁ ସେ ସେବନ କଲେ, ଏଥିରେ ବହୁତ ବଳ ରହିଛି। ସେ ଉଚ୍ଚିଷ୍ଟ ସେବନ କରି ତାଙ୍କର ସେବା କରିକିରି ସେ ଭଗବାନଙ୍କର ଅନୁଭୂତି ଲାଭ କଲେ। ମୁନି ଋଷିମାନେ ତାଙ୍କୁ ଗୋଟେ ମନ୍ତ୍ର ପ୍ରଦାନ କରିଥିଲେ, ତେଣୁ ମୁନି ଋଷିମାନେ ଯେତେବେଳେ ଚାଲିଗଲେ, 4 ମାସ ପରେ ଚାଲିଗଲେ, ତାଙ୍କର ମାଆଙ୍କୁ ସର୍ପ ଆଘାତରେ ମାଆଙ୍କର ମୃତ୍ୟୁ ହେଲା, ଏବଂ ସେ 5 ବର୍ଷର ବାଳକରେ ସେ ଘର ତ୍ୟାଗ କରିକି ସେ ସେଇ ଭଗବାନଙ୍କର ଯେଉଁ ନାମ ପ୍ରଦାନ କରିଥିଲେ ମୁନି ଋଷିମାନେ, ସେ ନାମକୁ ଉଚ୍ଚାରଣ କରିକି ସେ ଯାଉଛନ୍ତି। ଯାଇକିରି ଉତ୍ତର ଦିଗକୁ ଯାଇକିରି ଗୋଟେ ନଦୀ ପଡ଼ିଲା, ସେ ନଦୀରେ ସ୍ନାନ କରି ସେ ଗୋଟେ ବୃକ୍ଷ ମୂଳରେ ବସି ଭଗବାନଙ୍କର ଧ୍ୟାନ କରୁଛନ୍ତି, ସେ ମନ୍ତ୍ର ଜପ କରିକି। তুমি সেই সময় ভগবান তুমি দর্শন দেবে। তেমন ভগবান যদি দর্শন করিকি সেতবে সে বহু বিহলিত হয়ে যাই, তাঁর চক্ষুর লোতক আসিযাই ভগবান দর্শন করিকি আত্মবিভোর হয়ে যাই, তেমন তাঁর চক্ষুর যেত লোতক আসিযাই সেত কিছু দুষিনি, সে সময় ভগবান অন্তর্ধান হয়ে যাই। তাপরে সেতবে লোতক পোছিক যেতবে দেখা চাইলে আর ভগবান দেখা দেলে না, তেমন সে বহু বিহলিত হয়েকি বহু ক্রন্দন কলে। সে সময় ভগবান আকাশবাণী মাধ্যমে কহিলে, কলে তুমি আমাকে এ শরীর তুমি আর্শন করে পারবনি, তুমি পরজন্মে মোট দর্শন করিব। তেমন সেই জন্মরে সে ভগবান নাম গান করি করি সে শরীর ত্যাগ করছেন, এবং পরজন্মরে সে ব্রহ্মাঙ্কর পুত্র হিসাবে আসছেন নারদ, সেত সে নারদ হয়েছেন। এই যে শব্দ স্পর্শ শব্দ বিষয়ে সেই কয়া চাহি, যে ভৌতিক শব্দ শুণিকি কম তার ফল হব না, সেই ভৌতিক জন শরীর লাভ করি সকাল ঠিক রাতে পর্যন্ত চালছে আমার সিনাস, যুয়াড়ে গেলে ট্রেনে হোক বসরে হোক যে গেলে সমস্তে সেটা শুনছেন। এই শব্দ এই যে মাত্রা স্পর্শা, এই যে শব্দ কর্ণর যে আগ্রহ রয়েছে শব্দ শ্রবণ করার শব্দর স্পর্শ দ্বারা সে আনন্দ প্রাপ্ত হচ্ছে, মাত্রা স্পর্শ আসছে সেভাবে সব শব্দ স্পর্শ রূপ রস গন্ধ আখি দ্বারা সব বিভিন্ন রূপ দেখা চাহুন, বিভিন্ন অশ্লীল রূপ দেখা আগ্রহ হচ্ছে চক্ষুর। কিন্তু যেতবে এই শরীর দ্বারা এই যে আমার শরীরটি এইভাবে তৈরি হয়েছে মাত্রা স্পর্শার্থ কমতে ইয়া, এটি দুইটি শব্দ ভগবান অর্জুন ব্যবহার করছেন, গোটে হচ্ছে কমতে ইয়া আর গোটে হচ্ছে ভারত প্রভাত ভারত কৌশল। তেমন আর কহবার দেশ পরে কহ কহবি ভগবান কৌশল এই যে মাত্রা স্পর্শার্থ কমতে শীতোষ্ণ সুখ দুঃখ, আমার শরীর এইভাবে ভাবে তৈরি হয়েছি এতে শীত উষ্ণ আসব সুখ দুঃখ আসব, এ শরীরটি তৈরি হয়েছে এইভাবে ভাবে ভৌতিক পদার্থ তৈরি হয়েছে। ভগবানকর যে শরীর আমার প্রকৃত শরীর হচ্ছে কিভাবে ভাবে না, যেটি শীত উষ্ণ না সুখ দুঃখ না সবুড়ে আনন্দ সবুড়ে আনন্দ রয়েপারে, সে শরীর হচ্ছে প্রকৃত সচ্চিদানন্দময় শরীর, ভগবানকর শরীর হচ্ছে সেইভাবে ভাবে ঈশ্বর পরম কৃষ্ণ সচ্চিদানন্দ বিগ্রহ অনাদিরাদি গোবিন্দ সর্বকারণ কারণ, ভগবানকর যেভাবে ভাবে শরীর সচ্চিদানন্দময় শরীর সেইভাবে ভাবে আমি ভগবান অংশ হিসাবে আমার মধ্যে সেইভাবে ভাবে শরীর রয়েছে, কিন্তু যেহেতু আমি ভগবান ভুলে যাইছে সেইপা আমি এই শরীরটি মিছে, যে শরীরটি কিভাবে না মাত্রা স্পর্শার্থ কমতে শীতোষ্ণ সুখ দুঃখদা, সেই বিশ্বনাথ চক্রবর্তী ঠাকুর তোমার ভাষায় কৌশল বর্তমান শীতদিন আহরি সরিনি খরাদিন আসব আহরি বর্তমান ট্রানজিশন পিরিয়ড, শীতদিনে সকালে গাধিলা বেলকু আমি পানিটা থা লাগুছে, সেই পানিকে যদি আমি গরম করেদেবা তাহলে আমি আনন্দ লাগবে, কিন্তু থা পানিটা আমি আনন্দ লাগবে না, কিন্তু খরাদিন হয়ে গেলে থা পানিটা আনন্দ, গরম দিন গরম পানি আমি ভালো লাগবে না, এই শরীর আমার সেইভাবে তৈরি হয়েছে মাত্রা স্পর্শাস কমতে শীতোষ্ণ সুখ দুঃখদায়, তেমন আগমা পাইন নিত্যাস ইয়ে আসবে এবং যাব, বর্তমান শীতদিন আছে শীতদিন চালিয়ে যাব, শীতদিন থা হব, খরাদিন আসে খরাদিন গরম হব, শরীর আমার সেভাবে সৃষ্টি হয়েছি যে এইসব সুখ দুঃখ প্রাপ্ত হব। তেমন ভগবান কোথায় তাকে তিতিক্ষস ভারত, তুমি চেষ্টা কর না শীতদিন অছি মানে কেমিতে আমি গরম প্রাপ্ত হওয়া এয়ার কন্ডিশন করি গরম প্রাপ্ত হওয়া, শরীর ইয়ে হচ্ছে তপস্যা, তিতিক্ষা হচ্ছে ফার্স্ট তপস্যা হচ্ছে সেটা তিতিক্ষা সহিবাটা, আমি সহিবাকে পড়ব কারণ এই শরীরটিকে তপস্যা মাধ্যমে হি আমি শরীর চেতনার ঊর্ধ্বকে যাইপার, আমি যদি শরীর চেতনা রহবা শীত হলা কেমি গরম পাইবা শরীর চেতনা রহবা তাহলে আমি শরীর চেতনার ঊর্ধ্ব যে আত্মা চেতনাকে আমি যাইপার, তেমন যে মুনি ঋষি মানে সে তপস্যা প্রথমে এই যে তিতিক্ষা সহিবাটা হচ্ছে প্রথম তপস্যা হচ্ছে প্রাথমিক তপস্যা হচ্ছে এটা সহিবা পাই, শীতোষ্ণ সুখ দুঃখদা শীত উষ্ণ আসব সুখ দুঃখ আসব শরীর সেভাবে রয়েছে, তেমন যে আর ঊর্ধ্বকে যাবে সে অমৃত ত্রয় করবে তা পরস্পর সেটা বর্ণনা করা যায়, জঙ্গিন বেতন্তে দে পুরুষ বৃষসব সম দুঃখ সুখ ক্ষমি সমৃত তায় কল্পতে, সেমানে অমৃতত্ব প্রাপ্ত হবে শরীরকে যদি আমি এইভাবে ভাবে তপস্যা মাধ্যমে শরীরের আবশ্যকতা কম করে পারিবা সেতবে আমি শরীরের ঊর্ধ্ব ସ୍ତର ଯେଉଁ ରହିଛି ଆତ୍ମା ସ୍ତର ସମ୍ବନ୍ଧୀୟ ଉପରେ ଆମର ଆମେ ସେ ବିଷୟରେ ନିଜକୁ ମନକୁ କରିପାରିବା, ମନକୁ ନିୟୋଜିତ କରିପାରିବା। ଶରୀର ଚେତନା ଯଦି ଆମେ ରହିବା ତାହେଲେ ଆଉ ଭଗବତ ଚେତନାକୁ ଆମେ କେମିତି ଯାଇପାରିବା। ପ୍ରାଥମିକ ଆମର ଯେଉଁ ଯେତିକି ରହିଛି ଆମର ଶରୀର ଯେତିକି ମିନିମମ୍ ଆବଶ୍ୟକତା ରହିଛି ସେତିକି ଆବଶ୍ୟକତା ପୂରଣ କରି ଆମେ ଆର ଯେଉଁ ପ୍ଲେନ୍ ଲିଭିଂ ଆଣ୍ଡ ହାଇ ଥିଙ୍କିଂ, ଗାନ୍ଧିଜୀ ଯେଉଁ କହୁଥିଲେ ପ୍ଲେନ୍ ଲିଭିଂ, ଆମର ଶରୀର ଯେତିକି ଆବଶ୍ୟକତା ରହିଛି ସେତିକି ପୂରଣ କରିବା। କିନ୍ତୁ ଶରୀର ଆବଶ୍ୟକତା ଯଦି ପୂରଣ କରିବା ପାଇଁ ଆମେ ଜୀବନ କଟେଇଦେବା ତାହେଲେ ଆମ ଜୀବନର ଯେଉଁ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭଗବତ ଚେତନା ଲାଭ କରିବା ସେଇଟାକୁ ଆମେ କରିପାରିବା। ଏଇଥିରେ ତ ଆମ ସମୟ ପଳେଇବ, କେମିତି ଅଧିକରୁ ଅଧିକ ଆମେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେମିତି ଅଧିକ କର୍ଣ୍ଣକୁ ଭଲ ଭଲ ଶ୍ରବଣ କରିବା ପାଇଁ ଭଲ ସୁଯୋଗ ଦେବା, ବିଭିନ୍ନ ଭୌତିକ ଯେତେ ସିନେମା ସଙ୍ଗ ଅଛି ସବୁ ଶିଖିବା। ଆଜିକାଲି ଇଣ୍ଟରନେଟ୍ରେ ବହୁତ ସଙ୍ଗୀତ ଆସୁଛି, ଫିଲ୍ମ ସଙ୍ଗୀତ ସବୁ ଆସୁଛି, ଇଣ୍ଟରନେଟ୍ରେ ସବୁ ଲୋଡ଼୍ କରିଦେଉଛନ୍ତି। ଏ ଶୁଣିକିରି କ'ଣ ହେଉଛି, ସେଇ ଭୌତିକ ଚେତନାରେ ଆମେ ରହୁଛେ, ଆଉ ଭୌତିକ ଚେତନାରେ ଉର୍ଦ୍ଧ୍ୱକୁ ଆଧ୍ୟାତ୍ମିକ ଚେତନା ଆମେ କ'ଣ ଲାଭ କରିପାରିବା। ମାନବ ଜନ୍ମ ଉଦ୍ଦିଷ୍ଟ ହେଉଛି ଏଇ ଭୌତିକ ଚେତନା ରହିବା ପାଇଁ ନୁହଁ, ମାନବ ଜୀବନ ଉଦ୍ଦେଶ୍ୟ ହେଉଛି ଏଇ ଭୌତିକ ଚେତନାର ଉର୍ଦ୍ଧ୍ୱକୁ ଯିବା। ଆମେ ଯେଉଁ 80 ଲକ୍ଷ ଜନ୍ମ ବିତେଇଦେଲେ, ପଶୁ ପକ୍ଷୀ ଇତ୍ୟାଦି 80 ଲକ୍ଷ ଜୀବନ ବିତେଇଦେଲେ, ସେଇଟା ହେଉଛି ପଶୁ ଚେତନା ଶରୀର ଚେତନାରେ ସେମାନେ ରହୁଛନ୍ତି। ତେଣୁ ସେମାନେ ଶରୀର ଚେତନା ଉର୍ଦ୍ଧ୍ୱରେ ବି ସେ ଚିନ୍ତା କରିପାରିବେ ନାହିଁ। କିନ୍ତୁ ଆମେ ଯେତେବେଳେ ମାନବ ଜନ୍ମ ପାଉଛେ ଆମେ ଶରୀର ଚେତନାକୁ ଉର୍ଦ୍ଧ୍ୱକୁ ଯିବା ପାଇଁ ଆମକୁ ସୁଯୋଗ ମିଳିଛି। ସେଥିପାଇଁ ବ୍ରହ୍ମ ଯେଉଁ ବ୍ରହ୍ମସୂତ୍ର ବେଦାନ୍ତ ସୂତ୍ର ରଚନା କଲେ ବ୍ୟାସଦେବ, ପ୍ରଥମ ସୂତ୍ର କଲେ ଅଥାତ ବ୍ରହ୍ମ ଜିଜ୍ଞାସା, ଶରୀର ଚେତନାରୁ ଉର୍ଦ୍ଧ୍ୱ ହେଉଛି ବ୍ରହ୍ମ ଚେତନା। ଯେଉଁ ଆମର ମାନବ ଜନ୍ମର ପ୍ରକୃତ ଉଦ୍ଦେଶ୍ୟ ହେଉଛି ବ୍ରହ୍ମ ଜିଜ୍ଞାସା କରିବା। ଆମେ ଯଦି ଶରୀର ବର୍ତ୍ତମାନ ବୈଜ୍ଞାନିକମାନେ ଯେଉଁ ଜିଜ୍ଞାସା କରୁଛନ୍ତି, କି ଜିଜ୍ଞାସା କରୁଛନ୍ତି, ଏଇ ମାତ୍ରା ସ୍ପର୍ଶ ଜିଜ୍ଞାସା, କେମିତି ଆମେ ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେଇପାରିବା, ଭୌତିକ ଆନନ୍ଦ ପ୍ରାପ୍ତ ହେଇପାରିବା। ବ୍ରହ୍ମ ଜିଜ୍ଞାସା ହେଇପାରୁନି। ବ୍ରହ୍ମ ଜିଜ୍ଞାସା ହେଉଛି ଯେମିତି ଚୈତନ୍ୟ ଚରିତ୍ରାମୃତରେ ଆମେ ବର୍ଣ୍ଣନା କରାଯାଇଛି, ସନାତନ ଗୋସ୍ୱାମୀ ଯେଉଁ ବହୁତ ବିଦ୍ୱାନ ପଣ୍ଡିତ, ସିଏ ପଚାରୁଛନ୍ତି ମା ଚୈତନ୍ୟ ମହାପ୍ରଭୁଙ୍କୁ, କିଏ ଆମେ, କେନେ ଆମେ, ଯାରେ ତାପତ୍ର, ଏହା ନାହିଁ ଜାଣି କିଏ ମାନେ ହିତ ହଏ, ପ୍ରକୃତରେ ମୁଁ କିଏ, ଆମ କାହିଁକି ଏ ଯେଉଁ ତାପତ୍ରୟ ଯେଉଁ ତିତାପ ରହିଛି, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ, ତିନି ତାପରେ ଆମେ କାହିଁକି ଦ୍ରବୀଭୂତ ହେଉଛେ, ଆମେ ଚାହୁଁନୁ, କିନ୍ତୁ ଆମକୁ କାହିଁକି ଏ ଦୁଃଖ ଆସୁଛି, ତିନି ତାପରେ କାହିଁକି ଆମେ ଦ୍ରବୀଭୂତ ହେଉଛେ। ଏଇ ଯେଉଁ ଚେତନା, ଇଏ ହେଉଛି ବ୍ରହ୍ମ ଚେତନା, ବ୍ରହ୍ମ ଜିଜ୍ଞାସା, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। କିନ୍ତୁ ଯେଉଁମାନେ ଶରୀର ଚେତନାରେ ରହୁଛନ୍ତି ସେମାନେ ଏଇ ଭୌତିକ ସ୍ତରରେ ରହୁଛନ୍ତି, ସେମାନେ ମାନବ ଜନ୍ମ ପ୍ରାପ୍ତ ହେଲେ ପୁଣି ସେଇ ପଶୁ ଚେତନା ରହିଥିବା ହେତୁ ପୁଣି ପରଜନ୍ମରେ ସେମାନେ ପଶୁ ହେବାର ସୁଯୋଗ ରହିଛି, ସମ୍ଭାବନା ରହିଛି। ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା ମଧ୍ୟ ତିଷ୍ଠନ୍ତି ରାହସା ଜଘନ୍ୟ ଗୁଣ ବୁଦ୍ଧିସ୍ଥା ଅଧୋ ଗଚ୍ଛନ୍ତି ତାମସ, ତିନି ଗୁଣରେ ରହିଲେ ପୁଣି ଏଇ ଭୌତିକ ଜଗତରେ ହିଁ ଗୁରୁଥିବା। ଏ ମାନବ ଜନ୍ମ ଯେଉଁ ମିଳିଛି ଆମକୁ ଗୋଟେ ସୁଯୋଗ ମିଳିଛି, ଯେଉଁ ଜନ୍ମରେ ଆମେ ଏଇ ଶରୀର ଚେତନାର ଉର୍ଦ୍ଧ୍ୱକୁ ଯାଇକରି ଆଧ୍ୟାତ୍ମିକ ଚେତନା ସ୍ତରକୁ ଯାଇପାରିବା। ଏବଂ ଅନ୍ତିମ ଚେତନା ହେଉଛି କୃଷ୍ଣ ଚେତନା, ସେଥିପାଇଁ ଆମର ଏଇ ଯେଉଁ ସଂଘ ରହିଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, ଏଇଟା ହେଉଛି କୃଷ୍ଣ ଭାବନା, କୃଷ୍ଣ ଚେତନା। କୃଷ୍ଣ ଚେତନା ହେଉଛି ଏ ପଶୁ ଚେତନାରୁ ବହୁତ ଉନ୍ନତ ଚେତନା। ଯେଉଁ ଆମର ଚେତନା ସ୍ତର ରହିଛି, ପାଞ୍ଚ ପ୍ରକାର ଚେତନା ସ୍ତର ରହିଛି, ପଶୁ ପକ୍ଷୀମାନେ ଏମାନେ ସବୁ ଦୁଇଟି ନିମ୍ନ ଚେତନାରେ ଅଛନ୍ତି, ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା, କଭର୍ଡ କନସିୟସନେସ୍, ଶ୍ରଙ୍କନ କନସିୟସନେସ୍, ଏଇ ଦୁଇଟି ଚେତନା ସ୍ତରରେ ଅଛନ୍ତି। କିନ୍ତୁ ଜଣେ ଆମେ ଯେତେବେଳେ ମାନବ ଜନ୍ମ ପ୍ରାପ୍ତ ହେଉଛେ ସେତେବେଳେ ଆମର ଚେତନା ସ୍ତର ଟିକେ ଉନ୍ନତ ଚେତନା ପ୍ରାପ୍ତ ହେଉଛେ, ସେ ଚେତନା ହେଉଛି ମୁକୁଳିତ ଚେତନା, ବଡିଂ କନସିୟସନେସ୍। ତେଣୁ ଏଇ ଚେତନା ସ୍ତରରେ ଯେତେବେଳେ ଆମେ ଯଦି ପୁଣି ସେଇ ଶରୀର ଚିତ୍ରରେ ରହିବା, ଆମକୁ ବର୍ତ୍ତମାନ ଖରା ଶୀତ ଦିନ ବର୍ତ୍ତମାନ ବହୁତ ଥଣ୍ଡା ଲାଗୁଛି, କେମିତି ଆମେ ଏୟାର କଣ୍ଡିସନ କରିବା, କେମିତି ଉଷ୍ମତା ପ୍ରାପ୍ତ ହେବା, ଶୀତକୁ କେମିତି ଦୂରେଇ ଦେବା, ଏଇ ଚେତନାରେ ଯଦି ଆମେ ରହିବା ତାହେଲେ ଆମର ଏଇ ଯେଉଁ ମୁକୁଳିତ ଚେତନା ସ୍ତର ପ୍ରାପ୍ତ ହେଇଥିଲେ ପୁଣି ସେଇ ମୁକୁଳିତ ଚେତନା ପୁଣି ନିମ୍ନ ଚେତନାକୁ ଗତି କରିପାରେ। ତେଣୁ ଏଇ ମୁକୁଳିତ ଚେତନାକୁ ଯଦି ଆମେ ଆହୁରି ଉନ୍ନତ କରିବା ପାଇଁ ଚାହିଁବା ତାହେଲେ ବ୍ରହ୍ମ ଜିଜ୍ଞାସା କରିବା, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। କାରଣ ଏଇ ଯେଉଁ ଶରୀର ଚେତନାରେ ପଶୁପକ୍ଷୀମାନେ ବି ରହୁଛନ୍ତି। ଆହାର ନିଦ୍ରା ଭୟ ମୈଥୁନଞ୍ଜ ସାମାନ୍ୟ ଏତଦ ପଶୁ ଭି ନାରାୟଣ, ଯେଉଁ ଶରୀର ଆବଶ୍ୟକତା ରହିଛି ଆହାର ନିଦ୍ରା ଭୟ ମୈଥୁନ ଏ ପଶୁପକ୍ଷୀମାନେ ବି କରୁଛନ୍ତି। କିନ୍ତୁ ଆମେ ମାନବ ଜନ୍ମ ପାଇକିରି ଯଦି ସେଇ ଚେତନାରେ ରହିବା ତାହେଲେ ଆମ ମାନବ ଜନ୍ମଟି ନଷ୍ଟ ହୋଇଗଲା। ହରି ହରି ବିଫଲେ ଜନ୍ମ ଗୁଆଇନ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନାବଜିଆ ଜାନିଆ ଶୁଣିଆ ବିଷ ଖାଏ। ଭଗବାନଙ୍କର ଭଜନ ଅନ୍ୟ କେଉଁ ଯେଉଁ ଶରୀରରେ ପଶୁପକ୍ଷୀ ଶରୀରରେ ସେମାନେ କରିପାରିବେନି, କାରଣ ତାଙ୍କର ଚେତନା ଉନ୍ନତି ନୁହଁ, ସେମାନେ ଏଇ ଶରୀର ଚେତନାରେ ହିଁ ରହିବେ। କିନ୍ତୁ ଆମେ ଯେତେବେଳେ ମାନବ ଜନ୍ମ ପାଉଛେ ଆମକୁ ଆମେ ଶରୀର ଚେତନା ଉର୍ଦ୍ଧକୁ ଯାଇପାରିବା, ତେଣୁ ଏଇଟାକୁ ପ୍ରଥମ ଆମର ଆବଶ୍ୟକତା ହେଉଛି ତାଂ ତିତିକ୍ଷସ ଆଗମା ପାଏନ। ଏ ଶୀତ ଦିନ ଅଛି, ଶୀତ ଦିନ ଚାଲିଯିବ, ପୁଣି ଖରାଦିନ ଆସିବ, ଖରାଦିନର ଦୁଃଖ ମଧ୍ୟ ଚାଲିଯିବ, ପୁଣି ଶୀତ ଦିନ ଆସିବ, ଏଇଭଳିଆ ଚାଲିଥିବ। ଆଗମା ପାଏନ ସେ ଆସିବ ଏବଂ ଯିବ, ତେଣୁ ସେଥିରେ ବ୍ୟସ୍ତ ହେବା ଦରକାର ନାହିଁ। ଶରୀର ଚେତନାରେ ଯେତିକି ମିନିମମ୍ ଆବଶ୍ୟକତା ରହିଛି, ଯେତିକି ଆବଶ୍ୟକ ଯେତିକି ଶରୀର ଧାରଣ କରିବା ପାଇଁ ସେତିକି ଆମେ କରିବା, ପ୍ଲେନ୍ ଲିଭିଂ ଏବଂ ହାଇ ଥିଙ୍କିଂ ଭଗବାନଙ୍କ ଚେତନାରେ ଭଗବାନଙ୍କ ଭଜନରେ ସମେଟ ଦେବା, ଇଏ ହେଉଛି ମାନବ ଜନ୍ମର ଉଦ୍ଦେଶ୍ୟ। ତେଣୁ ବିଶେଷ ଭାବରେ ଏଠି ଯେଉଁ ଭଗବାନ କହୁଛନ୍ତି ହେ କୌନ୍ତେୟ ହେ ଭାରତ, ତାଙ୍କୁ ସମ୍ବୋଧନ କରୁଛନ୍ତି, ତମେ ଗୋଟେ ସାଧାରଣ ବ୍ୟକ୍ତି ନୁହଁ, ତମେ କୁନ୍ତୀଙ୍କର ପୁତ୍ର କୌନ୍ତେୟ। କୁନ୍ତି ଯିଏ ହେଉଛନ୍ତି ଏଭଳି ଉନ୍ନତ ସ୍ତ୍ରୀ ଥିଲେ ଯେ କି ସେ ସମୟର ସମଗ୍ର ପୃଥିବୀର ଯିଏ ସମ୍ରାଟ ପାଣ୍ଡୁ ମହାରାଜ ତାଙ୍କୁ ବିବାହ କରିପାରିଥିଲେ, ତେଣୁ ସେ ତାଙ୍କର କେତେ ଉନ୍ନତ ସ୍ଥିତି ଏଇଥିରୁ ଆମେ ଜାଣିପାରିବା। କୁନ୍ତି ମହାରାଣୀଙ୍କର ସେ ସମଗ୍ର ସବୁଠାରୁ ଶ୍ରେଷ୍ଠ ସମ୍ରାଟ ଥିଲେ ପାଣ୍ଡୁ ମହାରାଜ, ଯିଏକି ସମଗ୍ର ପୃଥିବୀକୁ ସେ ଜୟ କରିପାରିଥିଲେ, ସମଗ୍ର ପୃଥିବୀର ସେ ଶାସନ କରୁଥିଲେ ପାଣ୍ଡୁ ମହାରାଜ। ତେଣୁକରି ତାଙ୍କର ପୁତ୍ର ହିସାବରେ ବର୍ତ୍ତମାନ ଯେଉଁ ଅର୍ଜୁନ କୌନ୍ତେୟ, ସେଥିପାଇଁ ଭଗବାନ ତାଙ୍କୁ ଅନୁରୋଧ ସମ୍ବୋଧନ କରିଛନ୍ତି ହେ କୌନ୍ତେୟ ହେ କୁନ୍ତି ପୁତ୍ର, ତମେ ଏଇସବୁ ଜାଣିବା କଥା, ତମେ ଏଇ ଶରୀର ଚେତନାରୁ ଉର୍ଦ୍ଧକୁ ଯିବା କଥା, ଆତ୍ମା ସମ୍ବନ୍ଧ ଚେତନାରେ ତୋର ରହିବା କଥା, ତମେ ଶରୀର ଚେତନାରେ ରହିଛ। ଏବଂ ଭାରତ, ଭାରତ କହିଲେ ଭରତଙ୍କର ବଂଶଧର, ଭରତ ହେଉଛନ୍ତି କିଏ, ଦୁଷ୍ମନ୍ତ, ଦୁଷ୍ମନ୍ତଙ୍କର ପୁତ୍ର ହେଉଛନ୍ତି ଭରତ, ଏ ଚନ୍ଦ୍ରବଂଶରେ ଆସୁଛନ୍ତି ଦୁଷ୍ମନ୍ତ, ଯେଉଁ ପ୍ରସିଦ୍ଧ ରାଜା ଥିଲେ ଦୁଷ୍ମନ୍ତ, ଯିଏକି ଛୋଟ ପିଲାବେଳେ ବାଘ ହାତୀମାନଙ୍କୁ ସବୁ ଧରି ଖେଳୁଥିଲେ, ଏତେ ଶକ୍ତିଶାଳୀ ଥିଲେ ଦୁଷ୍ମନ୍ତ ମହାରାଜ। ସେ ସମୟରେ ସେ ବାଘ ଭାଲୁମାନଙ୍କ ହାତୀ ସିଂହମାନଙ୍କ ସହିତ ଖେଳୁଥିଲେ ଛୋଟ ପିଲା ସମୟରେ, ତେଣୁ ଏଇଥିରୁ ଆମେ ଜାଣିବା ତା କେତେ ଶକ୍ତି ଥିଲା। ତେଣୁ ଭରତ ବଂଶରେ ଆସୁଥିବାରୁ ଆମକୁ ଭାରତ ବୋଲି କୁହାଯାଉଛି, ଭାରତ ବୋଲି କୁହାଯାଉଛି କାହିଁକି ନା ତେଣୁ ଭରତ ବଂଶରେ ଆସୁଥିବାରୁ ତାଙ୍କୁ ଭାରତ ବୋଲି କୁହାଯାଉଛି। ଯଦା ଯଦା ଗ୍ରହଣସ୍ୟ ଗ୍ରାଣୀ ଭବତୀ ଭାରତ, ଭରତ ଭରତ ବଂଶରେ ଆସୁଛନ୍ତି, ସେଥିପାଇଁ ଭଗବାନ ଅର୍ଜୁନଙ୍କୁ ସମ୍ବୋଧନ କରି କହୁଛନ୍ତି। ଯେମିତି ଆମର ଭଗବାନଙ୍କର ନାମ ନେଉଛେ, ଯେହେତୁ ଆମେ ଭଗବାନ ଭଲ ପାଉଛେ ଭଗବାନଙ୍କ ନାମ ନେଉଛେ, ସେଭଳିଆ ଭଗବାନ ମଧ୍ୟ ଭକ୍ତକୁ ଭଲ ପାଆନ୍ତି। ତେଣୁ ଭଗବତ ଗୀତାରେ ଆପଣ ଦେଖିବେ ଭଗବାନ ମଧ୍ୟ ଅନେକ ବାର ଅର୍ଜୁନଙ୍କ ନାମ ନେଇଛନ୍ତି, ଅର୍ଜୁନଙ୍କ ନାମ ନ ନେଇକିରି ମଧ୍ୟ ଭଗବାନ କହିପାରିଥାନ୍ତେ, ଜ୍ଞାନ ଦେଇପାରିଥାନ୍ତେ, କିନ୍ତୁ ଭଗବାନ ଏତେ ଅର୍ଜୁନଙ୍କୁ ଭଲ ପାଉଛନ୍ତି ତେଣୁ ସେ ଅର୍ଜୁନଙ୍କ ନାମ ନ ନେଇକିରି କହିପାରୁନାହାନ୍ତି କଥା। ଭଗବାନ ଜ୍ଞାନ ଦେଉଛନ୍ତି, ସମଗ୍ର ମାନବ ଜାତି ପାଇଁ ଦେଉଛନ୍ତି, କିନ୍ତୁ ତଥାପି ସେ ଅର୍ଜୁନଙ୍କର ନାମ ନ ନେଇକି ରହିପାରୁନାହାନ୍ତି। ଅର୍ଜୁନ ମଧ୍ୟ ଯେତେ ଭଗବାନଙ୍କୁ ବିଭିନ୍ନ ପ୍ରଶ୍ନ ସବୁ ଅଛି ଭଗବଦ୍ଗୀତାରେ, ମୁଖ୍ୟତଃ 16 ପ୍ରଶ୍ନ ରହିଛି, ମୁଖ୍ୟ ପ୍ରଶ୍ନ 16 ରହିଛି, ତେଣୁ ସେ ପ୍ରଶ୍ନମାନଙ୍କରେ ମଧ୍ୟ ଅର୍ଜୁନ ଯେତେବେଳେ ଭଗବାନଙ୍କୁ କହୁଛନ୍ତି ସେତେବେଳେ ସେ ତାଙ୍କୁ ସମ୍ବୋଧନ କରି କହୁଛନ୍ତି। ପ୍ରଶ୍ନ କଲେ ସମ୍ବୋଧନ କରି କଲେ ଚଳିବ, କିନ୍ତୁ ଆନ୍ସର ଦେଲାବେଳେ ତାଙ୍କୁ ସମ୍ବୋଧନ ନ କରିକି ମଧ୍ୟ ଭଗବାନ କହିପାରିଥାନ୍ତି। ଭଗବଦ୍ଗୀତାର ଜ୍ଞାନ ଧର୍ମ ବିଷୟରେ ଭଗବାନ କହୁଛନ୍ତି, ଅର୍ଜୁନଙ୍କ ନାମ ନ ନେଲେ ମଧ୍ୟ ଭଗବାନ କହିପାରିଥାନ୍ତେ, କିନ୍ତୁ ଭଗବାନ ଅର୍ଜୁନଙ୍କୁ ଏତେ ଭଲ ପାଉଛନ୍ତି ସେ ତାଙ୍କ ନାମ ନ ନେଇକି ରହିପାରୁନାହାନ୍ତି। ତେଣୁ ଏଠି ସେ ତାଙ୍କୁ ସେଇଭଳିଆ ଦୁଇଟି ସମ୍ବୋଧନ କରିଛନ୍ତି, ଗୋଟେ ହେଉଛି କୌନ୍ତେୟ, ଗୋଟେ ହେଉଛି ଭାରତ। ତେଣୁ ଏଇଭଳି ଭାବରେ ଭଗବାନ ଯେଉଁ କହୁଛନ୍ତି, ପ୍ରଥମେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରୁଛନ୍ତି। ଯେତେ ଆମେ ମାତ୍ରା ଯେଉଁ କହିଲେ, ପାଞ୍ଚଟି ମାତ୍ରା ରହିଛି, ପାଞ୍ଚ ତନ୍ମାତ୍ରା ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏଇ ପାଞ୍ଚଟି ଜିନିଷ ରହିଛି। ଭୌତିକ ଆନନ୍ଦ ଆମେ ଏଇଥିରୁ ପ୍ରାପ୍ତ ହେଉଛେ। ଗୋଟିଏ ଗୋଟିଏ ଏ ଯେଉଁ ମାନେ ଏ ଭୌତିକ ବିଷୟ ସବୁ ରହିଛି, ଏ ବିଷୟ ଏତେ ଆମକୁ ବିଷୟ ସେଥିପାଇଁ କୁହାଯାଉଛି। ବିଷୟ କହିଲେ ବିଷରୁ ଆସୁଛି, ବିଷ ବିଷ ଖାଇଲେ ଜଣେ ମୃତ୍ୟୁବରଣ କରୁଛି। ତେଣୁ ଭୌତିକ ବିଷୟ ଖାଇଲେ ମଧ୍ୟ ଜଣେ ମୃତ୍ୟୁବରଣ କରିବ, ତାର ସବୁ ଉଦାହରଣ ରହିଛି। କେବଳ ଶବ୍ଦ ବିଷୟରେ ମାନେ ଆମେ ଆଲୋଚନା କରିବା, ଶବ୍ଦ ଏ ଯେଉଁ ଶବ୍ଦ ଦ୍ୱାରା ଆକର୍ଷିତ ହେଇକିରି ବ୍ୟାଧ ଗୋଟେ ପ୍ରକାର ସଙ୍ଗୀତ ଗାନ କରନ୍ତି। ଯେଉଁ ସଙ୍ଗୀତ ଗାନ କରିବା ଦ୍ୱାରା, ସଙ୍ଗୀତ ଦ୍ୱାରା, ସେ ଶବ୍ଦ ଦ୍ୱାରା ଆକର୍ଷିତ ହେଇକିରି ସାପମାନେ ମୃଗ ପଶୁ ମୃଗ ପଶୁ ସେ ଶବ୍ଦ ଦ୍ୱାରା ଆକର୍ଷିତ ହେଇକି ଆସେ। ଯଦିଓ ସେ ଶବ୍ଦ ଦ୍ୱାରା ସେ ମୃତ୍ୟୁବରଣ କରିବାର ସମ୍ଭାବନା ରହିଛି, କିନ୍ତୁ ତଥାପି ସେ ମୃତ୍ୟୁକୁ ଆଉ ଭୟ କରୁନି, ସେ ପଳାଇ ଆସୁଛି, ସେ ଶବ୍ଦ ଦ୍ୱାରା ଆକର୍ଷିତ ହେଇକି ଆସୁଛି। ଏବଂ ବ୍ୟାଧ ଯେତେବେଳେ ସେଇ ସଙ୍ଗୀତ ଗାନ କରି ସେ ମୃଗ ଯେତେ ବାହାରକୁ ପଳାଇ ଆସୁଛି, ସେତେବେଳେ ସେ ତାକୁ ଶିକାର କରିଦେଉଛି, ଏବେ ସେ ମୃତ୍ୟୁବରଣ କରୁଛି। ଏଇ ଗୋଟିଏ ଶବ୍ଦ, ଏଇ ଯେଉଁ ପାଞ୍ଚଟି ତନ୍ମାତ୍ର ରହିଛି, ଗୋଟିଏ ଦ୍ୱାରା କେମିତି ଜୀବ ମୃତ୍ୟୁବରଣ କରୁଛି, ଏଇ ଆମକୁ ଉଦାହରଣ ଦିଆଯାଇଛି। ପ୍ରକୃତି ହେଉଛି ଆମର ଗୁରୁ, 24 ଗୁରୁ ବର୍ଣ୍ଣନା କରାଯାଇଛି ଭଗବତ ଗୀତା ଭାଗବତ 21 ସ୍କନ୍ଧରେ 24 ଗୁରୁଙ୍କର ସବୁ ବର୍ଣ୍ଣନା ଅଛି। ତେଣୁ ଏମାନେ ସବୁ ଆମର ଗୁରୁ। ଏ ମୃଗ ଯଦି ଶବ୍ଦ ଦ୍ୱାରା ଆକର୍ଷିତ ହେଇକି ତାହା ମୃତ୍ୟୁବରଣ କରୁଛି, ତେଣୁ ଆମେ ସବୁ ଏଇଭଳି ଭାବରେ ଭୌତିକ ଶବ୍ଦ ଦ୍ୱାରା ଆକର୍ଷିତ ହେଇକି ଆମର କ'ଣ ଅବସ୍ଥା ଚିନ୍ତା କରନ୍ତୁ। ସେଇଭଳିଆ ସ୍ପର୍ଶ ରହିଛି, ସ୍ପର୍ଶ ହେଉଛି ଯେଉଁ ହାତୀକୁ କେମିତି କଣ୍ଟ୍ରୋଲ କରନ୍ତି ନା, ସେମାନେ ଶିକାରୀମାନେ କ'ଣ କରିବେ, ଗୋଟେ ଗାତଟେ ଖୋଲିଦେବେ, ବଡ଼ ଗାତଟେ କରିଦେବେ, ସେ ଗାତ ଉପରେ ସବୁ ଘାସ ଫାସ ବସେଇଦେବେ, ଜଣାପଡ଼ିବନି ଗାତ ଅଛି ବୋଲି। ଏବଂ ଗୋଟେ ମାଈ ହାତୀଟାକୁ ଆଣିକି ରଖିବେ ସେଇଠି, ଏବଂ ସେ ଗୋଟେ ଚିତ୍କାର କରିବେ, ମାଈ ହାତୀ ଗୋଟେ ଚିତ୍କାର କରିବ, ସେ ଚିତ୍କାର ଦ୍ୱାରା ପୁରୁଷ ହାତୀ ଆକର୍ଷିତ ହେଇକି ଆସିବ, ଏବଂ ଆକର୍ଷିତ ହେଇକି ଆସିବ ଯେତେବେଳେ ସେ ତା ପାଖକୁ ଧାବ ମାନିକି ଆସୁଥିବ, ସେ ସମୟରେ ସେ ଗାଡ଼ିରେ ପଡ଼ିଯିବ, ପଡ଼ିଗଲେ ତାକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇବା ପାଇଁ ନ ଦେଇକିରି ତାପରେ ସେ ତାକୁ ନିଜ କଣ୍ଟ୍ରୋଲରେ ଆଣିବେ। ହାତୀକୁ ଏଇଭଳିଆ ଶିକାର କରାଯାଏ। ତେଣୁ ହାତୀ ଏତେ ବିରାଟ ବଡ଼ ଶକ୍ତିଶାଳୀ ଜନ୍ତୁ, କିନ୍ତୁ ସେ ଏଇ ସ୍ପର୍ଶ ଦ୍ୱାରା ଆକର୍ଷିତ ହେଇକି ତାର ଆଉ ଇଣ୍ଡିପେଣ୍ଡେନ୍ସ ହେଉନି ବା ତାର ସ୍ୱାଧୀନତା ନଷ୍ଟ ହେଇଯାଉଛି। ସେଭଳିଆ ରୂପ, ରୂପ ହେଉଛି ଯେଉଁ ଆଲୋକ, ଆଲୋକ ଯେଉଁ ଜଳୁଛି ତାର ରୂପ ଦେଖିକିରି ସବୁ ପକ୍ଷୀମାନେ ଆକର୍ଷିତ ହେଇକି ଆସୁଛନ୍ତି। ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗା, ମାନେ ଭଗବତ ଗୀତାର 21 ଅଧ୍ୟାୟରେ ବିଶ୍ୱରୂପ ଦର୍ଶନ ଯୋଗରେ ଅର୍ଜୁନ କହୁଛନ୍ତି, ଯେମିତି ଗୋଟେ ପତଙ୍ଗ ପ୍ରଦୀପ୍ତ ରହିଛି, ତାର ଆଲୋକ ଶିଖାରେ ଆକର୍ଷିତ ହେଇକିରି ପତଙ୍ଗମାନେ ତା ଉପରେ ଝାମ୍ପ ପ୍ରଦାନ କରୁଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି। କେବଳ ଗୋଟିଏ ମାତ୍ର ଗୋଟିଏ ହେଉଛି ରୂପ, ରୂପ ଦ୍ୱାରା ଆକର୍ଷିତ ହେଇକି ତାର ଜୀବନ ଚାଲିଯାଉଛି। ସେଭଳିଆ ରସ ରହିଛି, ରସଟା କ'ଣ ନା, ଯେଉଁ ରସନା ଆମେ ଯେଉଁମାନେ ବିଭିନ୍ନ ପ୍ରକାର ମାଛ ମାଂସ ଖାଉଛନ୍ତି, ବିଭିନ୍ନ ପ୍ରକାର ମଧ୍ୟ ମାଦକ ଦ୍ରବ୍ୟ ସେବନ କରୁଛନ୍ତି, ଏ ରସନାର ବେଗ, ଏଇ ରସନାର ବେଗ ଆମର ଉଦାହରଣ ରହିଛି ମାଛ, ଜଳଜୀବ ମାଛର, ମାଛ ତାର ଶକ୍ତି ରହିଛି, ସେ 5 କିଲୋମିଟର ଧରିକି ଜାଣିପାରିବ ତାର କହୁଛି ଯଦି ଡେଞ୍ଜର ଆସିବ ବା ବିପଦ ଆସିବ ସେ ଜାଣିପାରିବ ତାର ଏତେ ଶକ୍ତି ରହିଛି। କିନ୍ତୁ ତଥାପି ଯେତେବେଳେ ଆମେ ବଂଶୀରେ ପକେଇ ଦେଉଛେ, ଛୋଟ ଛୋଟ ମିନ ଲଗେଇକି ପକେଇ ଦେଉଛେ, ଯେତେବେଳେ ସେ ଆକର୍ଷିତ ସେଇଟା ଖାଇଦେଉଛନ୍ତି, ଖାଇଦେବା ଦ୍ୱାରା କ'ଣ ହେଉଛି, କଣ୍ଟା ତାଙ୍କର ପଡ଼ିଯାଉଛି ଏବଂ ସେ ମୃତ୍ୟୁବରଣ କରୁଛନ୍ତି। ଗୋଟିଏ ପଞ୍ଚତନ୍ମାତ୍ର, ଗୋଟିଏ ତନ୍ମାତ୍ର ଦ୍ୱାରା ଆକର୍ଷିତ ହେଇକି ତାର ମୃତ୍ୟୁବରଣ କରୁଛି। ସେଭଳିଆ ଗନ୍ଧ, ଗନ୍ଧ ଦ୍ୱାରା ଆକର୍ଷଣ, ପଦ୍ମ, ପଦ୍ମଫୁଲର ଗନ୍ଧ ବହୁତ ମନୋହର, ଏବଂ ମହୁମାଛି ସେ ଗନ୍ଧ ଦ୍ୱାରା ଆକର୍ଷିତ ହେଇକି ଆସିକି ତା ଭ୍ରମର ପଦ୍ମର ଗନ୍ଧରେ ଆକର୍ଷିତ ହେଇକି ସେ ଯାଇକି ପଦ୍ମ ଭିତରେ ରହିଯାଉଛି। କିନ୍ତୁ ପଦ୍ମ ଯେତେବେଳେ ରାତି ହେଇଯାଉଛି, ପଦ୍ମଟି ବନ୍ଦ ହେଇଯାଉଛି, ସେ ଭ୍ରମରଟି ତା ଭିତରେ ମୃତ୍ୟୁବରଣ କରୁଛି। ତେଣୁ ଏଇଭଳିଆରେ ଗୋଟିଏ ଗୋଟିଏ ମାତ୍ରା ପଞ୍ଚତନ୍ମାତ୍ରରୁ ଗୋଟିଏ ଗୋଟିଏ ତନ୍ମାତ୍ର ଦ୍ୱାରା ଗୋଟେ ଗୋଟେ ଜୀବର ମୃତ୍ୟୁବରଣ କରୁଛନ୍ତି। ତେଣୁ ଆମର ଯେଉଁ ରହିଛି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଆମର ସବୁଯାକ ଯେଉଁ ତନ୍ମାତ୍ର ରହିଛି ସବୁଯାକ ଦ୍ୱାରା ଆମେ ଡେଭଲପ୍ ହେଇକି ରହିଛି। ଆମେ ଚକ୍ଷୁରେ ଦେଖିବା ପାଇଁ ବହୁତ ଆମର ସୁଯୋଗ ରହିଛି, ସମସ୍ତଙ୍କର ସେ ସୁଯୋଗ ନାହିଁ। କିଏ ଦେଖିପାରୁନାହାନ୍ତି, ପେଚା ଦିନବେଳା ଦେଖିପାରିବନି। ତେଣୁ ଆମର କିଛି ଶକ୍ତି ରହିଛି, ଆଖିରେ ଆମର ବହୁତ ଶକ୍ତି ରହିଛି, ଦେଖିପାର ଶକ୍ତି ରହିଛି। କିନ୍ତୁ ଏ ଚକ୍ଷୁ ଦ୍ୱାରା ଯଦି ଆମେ ଏଇ ସବୁ ଯେଉଁଗୁଡ଼ାକ ଅଦରକାରୀ ଜିନିଷ ସବୁ ଆମେ ଦେଖିବା, ତାହେଲେ ଆମେ ଆ ଦ୍ୱାରା ଭୌତିକ ଜଗତଟି ଆକର୍ଷିତ ହେଇକି ଆମର ଜୀବନଟି ନଷ୍ଟ ହେଇଯିବ। ସେଇଭଳି ଭାବରେ କର୍ଣ୍ଣ, କର୍ଣ୍ଣରେ ବହୁତ ଶକ୍ତି ରହିଛି, ଭଗବାନ କଥା ଶ୍ରବଣ କରିପାରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ଭଗବାନ କଥା ନ ଶ୍ରବଣ ନ କଲେ, ମୁଁ ଯେଉଁ କହିଲି ସକାଳଠୁ ରାତି ପର୍ଯ୍ୟନ୍ତ ସିନେମା ଗୀତ ଚାଲିଥିବ, ତ ଚାଲିବା ଦ୍ୱାରା କ'ଣ ହେଉଛି, ସେଇ ଭୌତିକ ଆସକ୍ତି ରହିକିରି ପୁଣି ଆମର ଜୀବନ ନଷ୍ଟ ହୋଇଯାଉଛି। ସେଇଭଳି ଭାବରେ ସ୍ପର୍ଶ ରୂପ ରସ ଗନ୍ଧ, ରସ ଯେଉଁ ରସନା ଦ୍ୱାରା ଆକର୍ଷିତ ହେଇକି ଜିହ୍ୱା, ଆମର ଯେଉଁ ଯେତେ ଇନ୍ଦ୍ରିୟମାନେ ରହିଛନ୍ତି, ତା ଜିହ୍ୱା ହେଉଛି ସବୁଠାରୁ ବହୁତ ପାୱାରଫୁଲ, ବହୁତ ଶକ୍ତିଶାଳୀ ଜିହ୍ୱା। କାରଣ ଯେତେ ଇନ୍ଦ୍ରିୟ ଆମର ଅଛନ୍ତି, ସବୁ ଦୁଇଟା ଇନ୍ଦ୍ରିୟ ରହିଛନ୍ତି କିନ୍ତୁ ଗୋଟିଏ କାମ କରୁଛନ୍ତି। ଚକ୍ଷୁ ଆମର ଦୁଇଟା ରହିଛି କିନ୍ତୁ କାମ ହେଉଛି ଗୋଟିଏ ଦେଖିବା, କର୍ଣ୍ଣ ଦୁଇଟା ରହିଛି କାମ ହେଉଛି ଗୋଟିଏ ଶୁଣିବା, ନାସିକା ମଧ୍ୟ ଦୁଇଟି ପୁଡ଼ା ରହିଛି ଗୋଟେ କାମ ହେଉଛି ଗୋଟିଏ ଶ୍ରବଣ ଆଗ୍ରହଣ କରିବା। ସେଇଭଳି ଭାବରେ କିନ୍ତୁ ଜିହ୍ୱା ଏଭଳି ଗୋଟିଏ ଇନ୍ଦ୍ରିୟ ଯେ ଗୋଟିଏ ଇନ୍ଦ୍ରିୟ ସେ ଦୁଇଟା କାର୍ଯ୍ୟ କରୁଛି, ରସନା ଖାଦ୍ୟ ଗ୍ରହଣ କରୁଛି ଏବଂ କଥା କହୁଛି। ଜିହ୍ୱା ତେଣୁ ଜିହ୍ୱାଟା ଆମର କର୍ମେନ୍ଦ୍ରିୟରେ ଯାଉଛି ଏବଂ ଜ୍ଞାନ ଇନ୍ଦ୍ରିୟରେ ମଧ୍ୟ ଯାଉଛି। ତେଣୁ ଏଇ ଜିହ୍ୱା ଦ୍ୱାରା, ଯିବା ଦ୍ୱାରା ଯେଉଁମାନେ ଆକର୍ଷିତ ହେଇକି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କରୁଛନ୍ତି, ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରୁଛନ୍ତି, ତେଣୁ ସେମାନେ ଏ ଭୌତିକ ସ୍ତରରେ ହିଁ ରହୁଛନ୍ତି, ଉର୍ଦ୍ଧକୁ ଯାଇପାରୁନାହାନ୍ତି, ସେ ଶରୀର ଚେତନାରେ ହିଁ ରହୁଛନ୍ତି। କିନ୍ତୁ ଏଇ ଜିହ୍ୱା ଦ୍ୱାରା ଆମର ଭକ୍ତିବିନୋଦ ଠାକୁର ବୈଷ୍ଣବ ଆଚାର୍ଯ୍ୟ, ଯାହାକୁ ସପ୍ତମ ଗୋସ୍ୱାମୀ ବୋଲି କୁହାଯାଉଛି, ସେ କହୁଛନ୍ତି ଯେ ମହାପ୍ରସାଦ ଗୋବିନ୍ଦେ, ଆମେ ଯେଉଁ ପାଠ କରୁଛେ ପାଠ ଖାଦ୍ୟ ଗ୍ରହଣ କଲାବେଳେ ପ୍ରସାଦ ଗ୍ରହଣ କଲାବେଳେ, ତାର ମଧ୍ୟ ଜିହ୍ୱାତି ଲୋଭମୟ ସୁଦୃମତି, ତାକୁ ଯେ ତା କଠିନ ସଂସାର, ଏଇ ଜିହ୍ୱାକୁ ଜୟ କରିବାଟା ବହୁତ କଠିନ। ମାଛ ମାଂସ ଖାଇବେନି ବୋଲି ସେମାନେ ଆସୁନାହାନ୍ତି, ମାଛ ମାଂସ ତ୍ୟାଗ କରିବାକୁ ପଡ଼ିବ ବୋଲି ସେମାନେ ଇସ୍କନ ଯୋଗ ଦେଉନାହାନ୍ତି, ମାଛ ମାଂସ ତ୍ୟାଗ କରିବାକୁ ପଡ଼ିବ, ସେମାନେ ଇସ୍କନ ଯୋଗ ଦେଉନାହାନ୍ତି। ସେଇଥିପାଇଁ ଏ ଜିହ୍ୱାର ଯେଉଁ ଆକର୍ଷଣ ରହିଛି, ରସନାର ଆକର୍ଷଣ, ତେଣୁ ଏଇ ଜିହ୍ୱାରେ ଆମେ ବହୁତ କଥା, ମାନେ ଯେତେବେଳେ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ପଚାରୁଛନ୍ତି ପରୀକ୍ଷିତ ମହାରାଜ ଯେ ଆମର କ'ଣ କର୍ତ୍ତବ୍ୟ, ସୁଖଦେବ ଗୋସ୍ୱାମୀ ତାର ପ୍ରଶ୍ନର ଉତ୍ତର ଦେଉଛନ୍ତି, ପ୍ରକୃତରେ ଆମର ଯେଉଁଟା କରିବା କଥା ନୁହଁ ସେଇଟା ହିଁ ଆମେ କରୁଛେ। ସୁତବ୍ୟାଧି ରାଜେନ୍ଦ୍ର ନୃଣାଂସନ୍ତି ସହସ ଅପଶ୍ଚାତ ଆତ୍ମତତ୍ଵ ଗୃହେଶୁ ଗୃହେ ଦିନା, ମାନେ ଯେଉଁଟା ଶୁଣିବା କଥା ନୁହଁ ସେଇଟା ଆମେ ଶୁଣୁଛେ, ଯେଉଁଟା ଦେଖିବା କଥା ନୁହଁ ସେଇଟା ଆମେ ଦେଖୁଛେ, ଯେଉଁଟା ଆଗ୍ରହଣ କରିବା କଥା ନୁହଁ ସେଇଟା ଆମେ ଆଗ୍ରହଣ କରୁଛେ, ଯେଉଁଟା ଖାଇବା କଥା ନୁହଁ ସେଇଟା ଆମେ ଖାଉଛେ, ଯେଉଁଟା କୀର୍ତ୍ତନ କରିବା କଥା ନୁହଁ ସେଇଟା ଆମେ କୀର୍ତ୍ତନ କରୁଛେ। ଏଇଭଳି ଭାବେ ଆମ ସମୟ ନଷ୍ଟ ହେଇଯାଉଛି। ନିଦ୍ରୟା ହେତେ ନକ୍ତମ ବ୍ୟବହାର ଚବାବୟ ଦିବାଚାର୍ତ୍ତେ ହେ ରାଜନ କୁଟୁମ୍ବ ଭରଣୀ ନେବା ଦେହାପତ୍ୟ କଳତରାଦିଶୁ ଆତ୍ମସୈନ୍ୟ ସ୍ୱସ୍ୱପି ତେଷାଂ ପ୍ରମତ୍ତ ନିଧନ ପଶ୍ୟନ୍ ଅପି ନ ପଶ୍ୟତି। ଆକୁ ଦେଖି ମଧ୍ୟ ଦେଖିପାରୁନାହାନ୍ତି ଲୋକମାନେ। ଆମେ ଭାବୁଛେ କ'ଣ, ଆମର ଯେ ପିଲା ଛୁଆ ଅଛନ୍ତି ବା ଆମର ଯେ ଧନ ସମ୍ପତ୍ତି ରହିଛି, ଇଏ ଆମର ସୈନ୍ୟ, ଇଏ ଆମକୁ ରକ୍ଷା କରିବ। କିନ୍ତୁ ଆମେ ଏଭଳି ପାଗଳ ଅବସ୍ଥାରେ ଅଛେ, ତେଷାଂ ପ୍ରମତ୍ତ, ଆମେ ଏଭଳି ପାଗଳ ଅବସ୍ଥାରେ ଅଛେ ଯେ ତେଷାଂ ନିଧନ ପଶ୍ଚାନ ଅପି ନ ଅସ୍ପଶ୍ୟତି, ତାଙ୍କର ମୃତ୍ୟୁ ଆମେ ଦେଖିକି ମଧ୍ୟ ପ୍ରତିଦିନ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ଇଏ ହେଉଛି ସବୁଠୁ ବଡ଼ ଆଶ୍ଚର୍ଯ୍ୟ, ଯୁଧିଷ୍ଠିର ମହାରାଜ କଥା କହୁଛନ୍ତି, କିମ୍ ଆଶ୍ଚର୍ଯ୍ୟ, ସବୁଠୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଏଇଟା। ହନି ହନି ଭୂତାନି ଗଛନ୍ତି ଜମାଳୟମ ଶେଷ ସ୍ଥାବର ଅଛନ୍ତି, କିମ୍ ଆଶ୍ଚର୍ଯ୍ୟ ମତ ପରମ। ଆମେ ଦେଖୁଛେ ଅନ୍ୟମାନଙ୍କ ମୃତ୍ୟୁ ହେଇଯାଉଛି କିନ୍ତୁ ତଥାପି ଆମେ ସେଇଟା ଦେଖିପାରୁନେ, ଏଇଟା ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ତେଣୁ ଏଇଭଳି ଭାବରେ ଆମେ ସମସ୍ତ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ଏଇ ଭୌତିକ ଚେତନାରେ ରଖିବା, ତାହେଲେ ଆମେ ଆଉ ଆତ୍ମା ସ୍ତର ବିଷୟରେ ଜାଣିପାରିବାନି। ତେଣୁ ଆତ୍ମା ସମ୍ବନ୍ଧ ଜ୍ଞାନ ଭଗବାନ ଯେତେବେଳେ ଦେଉଛନ୍ତି ସେତେବେଳେ ଏ କଥାଟି କହୁଛନ୍ତି ଯେ ମାତ୍ରା ସ୍ପର୍ଶାସ୍ତ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମା ପାୟନ ନିତ୍ୟାସ୍ତାନ ତୃତୀକ୍ଷ ଭାରତ। ତୁମେ ଶରୀର ଚେତନାରେ ଜୀବନଟା ବିତେଇ ଦିଅ ନା, ଏଇଟାକୁ ସହିନିଅ, ଏଇଟା ସହିତ ହେଲେ ତମେ ସମୟ ପାଇବ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛିତା ଭୟମ। ତେଣୁ ଏଇ ଯୋଉ ଆମର ସବୁ ରହିଛି ମାତ୍ରା ସ୍ପର୍ଶ ସବୁ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏସବୁ ଯୋଉ ରହିଛି, ଏଇଟାକୁ ଆମେ ଭୌତିକ ମାର୍ଗରେ ଲଗେଇବାନି, ଏଇଟାକୁ ଦିବ୍ୟ ଭଗବତ ଚେତନାରେ ଲଗେଇବା। ସେଇ ଶବ୍ଦ ଆମେ ଭଗବାନଙ୍କର କଥା ଶ୍ରବଣ କରିବା, ସେ ଶବ୍ଦ କର୍ଣ୍ଣ ମାଧ୍ୟମରେ ଆମର ପଞ୍ଚମ ଭାଗବତ ଚତୁଃସ୍କନ୍ଧରେ ପୃଥୁ ମହାରାଜ ଭଗବାନ ପ୍ରାର୍ଥନା କରିଛନ୍ତି, ନ କାମେ ନାଥ ତଥାପି ଅହଂ କ୍ୱଚିତ୍ କର୍ଣ୍ଣା ୟୁତ ଏସି ମେବର, ମୁଁ ଅନ୍ୟ କୌଣସି କାମନା କରୁନି ଆପଣଙ୍କ ପାଖରେ। ନ ଯାତ୍ର ଯୁଷ୍ମ ଚରଣାମ ବୁଜାସ, ଯେଉଁଠି ଆପଣଙ୍କର କଥା ଯେଉଁଠି ନଥିବ ମୁଁ ସେଇଟାକୁ ଚାହୁଁନି। ମହତ୍ମା ଅନ୍ତ ହୃଦୟ ମୁଖଚିତ ବିଧସ କର୍ଣ୍ଣା ୟୁତ ଏସି ମେ ବର, ମୋତେ ଏଇ ବର ଦିଅନ୍ତୁ, ମୋର ଅୟୁତ କର୍ଣ୍ଣ ପ୍ରଦାନ କରନ୍ତୁ। ଏଇ ଅୟୁତ କର୍ଣ୍ଣ ମାଧ୍ୟମରେ ମୁଁ ଭଗବାନ କଥା ଶ୍ରବଣ କରିବି। ଭଗବାନ କଥା ଶ୍ରବଣ କରିବା ପାଇଁ ସେ ଭଗବାନଙ୍କୁ ମାଗୁଛନ୍ତି ଅୟୁତ, ମାନେ 10,000 କର୍ଣ୍ଣ ମାଗୁଛନ୍ତି ଭଗବାନ। ଭଗବାନ ମଧ୍ୟ ତାଙ୍କୁ ପ୍ରଦାନ କରିଛନ୍ତି ପୃଥୁ ମହାରାଜକୁ। ସେ ଭଗବାନ କଥା ଶ୍ରବଣ, ଗୋଟିଏ ଦୁଇଟି କର୍ଣ୍ଣରେ ଆମେ କ'ଣ ଶ୍ରବଣ କରିପାରିବା, ଅୟୁତ 10,000 କର୍ଣ୍ଣ ସେ ଶ୍ରବଣ କରୁଛନ୍ତି ପୃଥୁ ମହାରାଜ, ଯିଏକି ଜଣେ ଭଗବାନଙ୍କର ଅବତାର। ଭଗବାନଙ୍କର ଅବତାର ଭଗବାନ କଥା ଶ୍ରବଣ କରିବା ପାଇଁ 10,000 କର୍ଣ୍ଣ ମାଗୁଛନ୍ତି, ଆମକୁ ମାତ୍ର 2 କର୍ଣ୍ଣ ମିଳିଛି। ସେ 2 କର୍ଣ୍ଣରେ ଆମେ କ'ଣ ଭଗବାନ କଥା ଶ୍ରବଣ କରିପାରିବା, କେତେ ସମୟ ଶ୍ରବଣ କରିପାରିବା। ସେଇଭଳି ଭାବରେ ଚକ୍ଷୁ, ଚକ୍ଷୁ ଦ୍ୱାରା ଯୋଉ ଆମର ଗୋପୀମାନେ ବିଧିକି ନିନ୍ଦା କରିଛନ୍ତି, ବିଧି ଯିଏକି ବ୍ରହ୍ମା ଆମ ସମସ୍ତଙ୍କୁ 2 ଚକ୍ଷୁ ଦେଇଛନ୍ତି, କିନ୍ତୁ ଗୋପୀମାନେ କହୁଛନ୍ତି ଯେ ଯୋଉ ଭଗବାନଙ୍କର ଯୋଉ ରହିଛି ସୌନ୍ଦର୍ଯ୍ୟ ରହିଛି, ଏ ସୌନ୍ଦର୍ଯ୍ୟକୁ ଆମେ 2 ଆଖିରେ କ'ଣ ଦେଖିବୁ। କୋଟି ନେତ୍ର ସେ ମାଗୁଛନ୍ତି, କୋଟି ନେତ୍ର ଆମକୁ ଦିଅନ୍ତୁ। କୋଟି ନେତ୍ର ନାହିଁ ଦେଲ ସବେ ଦେଲ 2 ତାହାତେ ନିମେଷ କୃଷ୍ଣ କି ଦେଖିବି ମୁଇଁ। କୋଟିଏ ନେତ୍ର ତାଙ୍କର ଦରକାର ଭଗବାନଙ୍କ ସୌନ୍ଦର୍ଯ୍ୟକୁ ଦର୍ଶନ କରିବା ପାଇଁ। ଏଇ ଚକ୍ଷୁ ଦ୍ୱାରା ସେ ଭଗବାନଙ୍କ ସୌନ୍ଦର୍ଯ୍ୟ ଦର୍ଶନ କରିବାରେ ଯଦି ଲଗେଇପାରିବା, ତାହେଲେ ଆମେ ଏଇ ଚକ୍ଷୁ ମାଧ୍ୟମ ଚକ୍ଷୁକୁ ଆମେ ତାକୁ ଶୁଦ୍ଧ କରିପାରିବା, ଭୌତିକ ଚେତନାକୁ ଉନ୍ନତ ଚେତନାକୁ ନେଇପାରିବା, ଭଗବାନଙ୍କର ସେବାରେ ଲଗେଇପାରିଲେ ଆମର ଚକ୍ଷୁ ଶୁଦ୍ଧ ହେଇପାରିବ। ତେଣୁ ସେ କହୁଛନ୍ତି ଆମକୁ କୋଟିଏ ନେତ୍ର ଦରକାର, ମାତ୍ର ଆମେ 2 ନେତ୍ର ଦେଇଛନ୍ତି, ଆଦେହରେ ମୁଁ ଆମେ ଭଗବାନ କ'ଣ ଦେଖିବା। ପୁଣି 2 ନେତ୍ର ଦେଲେ ତା ଦେହରେ ପୁଣି ନିମେଷ ଦେଲେ, ନିମେଷ ଦେଲେ ପଲକ, ପଲକ ପଡ଼ିଗଲେ ଗୋଟେ କେତେ ସମୟ, ସେତିକି ସମୟ ସେମାନେ ଭଗବାନ ଦେଖିନପାରୁଥିବାରୁ ବ୍ୟସ୍ତ ହେଇଯାଉଛନ୍ତି, ବିବ୍ରତ ହେଇଯାଉଛନ୍ତି, ଭଲ ସୃଷ୍ଟି ଜାଣିନାହିଁ ବୋଲି କହୁଛନ୍ତି। ବିଧି ସୃଷ୍ଟି ଜାଣିନାହାନ୍ତି, କେମିତି ସୃଷ୍ଟି କରିବା ପାଇଁ ଜାଣିନାହାନ୍ତି, କାହିଁକି ଆମକୁ ଦେଲେ। କୋଟିଏ ନେତ୍ର ଦେବା କଥା, ଗୋଟିଏ ନେତ୍ର ନଦେଲେ 2 ନେତ୍ର ଦେଲେ, ତା ଦେହରେ ପୁଣି ନିମେଷ ଦେଲେ, ପଲକ ଦେଲେ, ତାହେଲେ ବିଧି ଜାଣିନାହାନ୍ତି, କେମିତି ବିଧିକୁ ନିନ୍ଦା କରୁଛନ୍ତି ଗୋପୀମାନେ। ତେଣୁ ସେଇଭଳି ଭାବରେ ଆମ ରୂପ ଗୋସ୍ୱାମୀ ସେ ମାଗୁଛନ୍ତି ଆମକୁ 100,000 ଆମକୁ ଜୁହା ଦିଅନ୍ତୁ। ସେ ଜୁହା ମାଧ୍ୟମରେ ସେ ଭଗବାନଙ୍କର ନାମ ପ୍ରଚାର କୀର୍ତ୍ତନ କରିବେ, ଭଗବାନ କଥା କୀର୍ତ୍ତନ କରିବେ, ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିବେ। ଜୁହାକୁ 100,000 ଜୁହା ମାଗୁଛନ୍ତି ସେ, 100,000 ଜୁହା ମଧ୍ୟରେ ମୁଁ ଭଗବାନଙ୍କର ନାମ କୀର୍ତ୍ତନ କରିବି। ତେଣୁ ଏଇ ଯେଉଁ ଆମର ସବୁ ଇନ୍ଦ୍ରିୟମାନ ରହିଛନ୍ତି, ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଯଦି ଭଗବାନଙ୍କର ସେବା କରିବା, ଶରୀର ଚେତନା ନ ରହିକି ଭଗବତ ଚେତନା ଯଦି ଆମେ ନେବା, ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ତାହେଲେ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବତ ଅନୁଭୂତି କରିପାରିବା। ବର୍ଣ୍ଣନା କରାଯାଇଛି ଯେ ଏ ଯେଉଁ ଭଗବାନଙ୍କର ନାମ ରୂପ ଗୁଣ ଏସବୁ ଜିନିଷ ଆମେ ଏଇ ଭୌତିକ ଇନ୍ଦ୍ରିୟମାନଙ୍କ ଦ୍ୱାରା ଜାଣିପାରିବାନି, କିନ୍ତୁ ଏଇ ଭୌତିକ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ଭଗବାନଙ୍କ ସେବାରେ ଲଗେଇବା, ତାହେଲେ ଏଇ ଇନ୍ଦ୍ରିୟମାନେ ଯେତେବେଳେ ଶୁଦ୍ଧ ହେଇଯିବେ ସେତେବେଳେ ଆମେ ଭଗବାନଙ୍କ ବିଷୟରେ ଜାଣିପାରିବା। ତେଣୁ ଏଇସବୁ ଯେଉଁ ଇନ୍ଦ୍ରିୟ ରହିଛି ମାତ୍ରା ସ୍ପର୍ଶ, ଏଇ ଯେଉଁ 5 ତନ୍ମାତ୍ର ରହିଛି, ସେଇ 5 ତନ୍ମାତ୍ର ମାଧ୍ୟମରେ ଯେଉଁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ 5 ବିଷୟ ଭୋଗ କରୁଛନ୍ତି ସମସ୍ତେ, କିନ୍ତୁ ସେଇ 5 ତନ୍ମାତ୍ରକୁ ଯଦି ଆମେ ଭଗବାନଙ୍କ ସେବା ଦ୍ୱାରା ଲଗେଇପାରିବା, ଭଗବାନ ସେବାରେ ଲଗେଇପାରିବା, ତାହେଲେ ଆମର ଯେଉଁ ଶରୀର ଚେତନା ରହିଛି ଏଇ ଶରୀର ଚେତନାର ଉର୍ଦ୍ଧକୁ ଆମେ ଯାଇପାରିବା। সর্বচেতনার উদ্ধ হচ্ছে আত্মা সম্বন্ধে চেতনা। এই আত্মা সম্বন্ধে চেতনা যেমন প্রাপ্ত হবে, আপনার কথা কহিবে সুদা ভগবান, যে সেমানে অমৃতকে প্রাপ্ত হবে। এই মৃত্যু মৃত্যু জন্ম মৃত্যু যারা বাদ আর অন্যকে ঊর্ধ্বকে যাই পারিবে। তেমন এই যে সাংখ্যযোগ বিষয়ে ভগবান বর্ণনা করছেন, এই সাংখ্যযোগ বিষয়ে ভগবান প্রথমে আত্মা সম্বন্ধে জ্ঞান প্রদান করছেন। এই আত্মা সম্বন্ধে জ্ঞান কহিবে কেমিতি, এই আত্মা প্রকৃতরে জীবনী শক্তি কোটা না হচ্ছে আত্মা, যোগ আত্মার নৈনম ছিন্দন্তি শস্ত্রাণি নৈনম দহতি পাবক ন চৈনম কেদন্তি আপ ন শোষতি মারুত। এইভাবে ভাবে আত্মা সম্বন্ধে ভগবান প্রথমে বর্ণনা করিবে। বর্ণনা করে সারা পরে তাপরে অনাত্মা বিষয়ে বা শরীর সম্বন্ধে জ্ঞান মধ্যে ভগবান দেবে। তেমন ইয়ে হচ্ছে সাংখ্য যোগ, আত্মা এবং অনাত্মার যে পার্থক্য রয়েছে এ বিষয়ে ভগবান বর্ণনা করে সারিকি, সাংখ্যযোগ বিষয়ে বর্ণনা করে সারিকি তাপরে কহবে এসাতে বিহিতা সাংখ্যে বুদ্ধির যোগে তুমা শুণু বুদ্ধিযুক্ত দেহপার্থ কর্ম বন্ধন প্রাশস। ভক্তি বিষয়ে ভগবান বর্ণনা করিবে। ভগবদ গীতার দ্বিতীয় অধ্যায়ে সমস্ত ভগবদ গীতার জ্ঞানকে সংক্ষেপে ভগবান বর্ণনা করছেন। তেমন এইভাবে ভাবে আমার ভগবদ গীতার জ্ঞান দিয়াযিব, আপনার আসছেন সবুলে শ্রবণ করবে। আমার যে নামটা মাধ্যমে বিভিন্ন স্থান মানুষের মধ্যে এই ভগবান কথা প্রচার করা যাচ্ছে। আসন্তকালি চব্বিশ তারিখ আমার রয়েছে সোমবার সন্ধ্যাবেলে সদৈপালি বুর্লার সদৈপালি জগন্নাথ মন্দির প্রাঙ্গণে এই ভগবান কথা কুয়াযিব। বিভিন্ন স্থানের আমার নামটা মাধ্যমে রসিকরাজ প্রভু আমার সব বিভিন্ন এই ভগবান কথা প্রচার করছেন চারিআড়ে। তেমন আপনার অনুরোধ, আপনার যে রয়েছেন পাখাপাখি কালি সন্ধ্যার আসবে সেইটিকি জগন্নাথ মন্দির সদৈপালি। এবং অঠেইশ তারিখে মহতাব নগর বর্ণনার পরে সেটি কালি উপস্থান করা যাবে সেটি কৌ জায়গার। এইভাবে ভাবে আমার নামটার প্রোগ্রাম রয়েছে আপনার আমি জানাই দেলু। তেমন আপনার আমি পুনরে হার্দিক ধন্যবাদ অর্পণ করছু। আপনার এইভাবে ভাবে এই সন্ডে প্রোগ্রাম যে রয়েছে আমার সৎসঙ্গে যোগদান করছেন, আমার বিভিন্ন ফেস্টিভাল মধ্যে আপনার যোগদান করি করছেন। তেমন এই সৎসঙ্গ দ্বারা হি আপনার প্রকৃত মানব জীবনের উদ্দেশ্যকে আমি জাঁপারি, এবং মানব জন্মর উদ্দেশ্য জাঁপারে প্রকৃতরে আপনার মানব জন্ম সফল হব। জয় শ্রীমদ ভগবদ গীতা কি জয়, শ্রী গোপাল মহারাজ কি জয়, শ্রী গুরুদেব কি অনন্ত কোটি বৈষ্ণব কি সাই গৌতমানন্দে।
Yeah.